देवासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
श्रीमद्भागवतम् तृतीयस्कन्ध दशमाध्याय शोकतीस अतः परं प्रवक्ष्यामि वंशान् मन्वन्तराणि च एवं रजःप्लुतः स्रष्टा कल्पादिषु आत्मभू हरिः सृजति अमोघा संकल्पः आत्मना अतः परं प्रवक्ष्यामि वंशान् मन्वन्तराणि च एवं रजः प्लुतः स्रष्टा कल्पादिषु आत्मभू हरिः सृजति अमुघ संकल्प आत्मैवात्मानमात्मना प्रवक्ष्यामि वंशान् मन्वन्तराणि च कल्पादिषु आत्मभू हरिः आत्मैवात्मानमात्मना कल्पादिषु आत्मभू हरिः सृजति अमोघ संकल्प आत्मैवात्मानमात्मना वंशान् मन्वन्तराणि च एवं रजः प्लुतः स्रष्टा कल्पादिषु आत्मभू हरिः सृजति अमोघ संकल्प आत्मैवात्मानमात्मना श्रद्धान्वत् अतः ठरे परं परे प्रवक्ष्यामि मु कहिबि वंशान् वंशधरगण मन्वन्तराणि विभिन्न मनुकर आविर्भाव च एवं एवं एहिपरि भावरे रजःप्लुतः रजोगुणाश्रित स्रष्टा सृष्टिकर्ता कल्पादिषु विभिन्न कल्परे आत्मभू स्वयंभू हरिः भगवान् हरि सृजति सृष्टि करंती अमोघ अव्यर्थ संकल्प संकल्प आत्मा एव से भगवान निजे आत्मानम निजे आत्मना स्वशक्ति द्वारा शुक्रण बाद यहाँ मु वंश और मनंतर समूह कथा कहबी। श्री ब्रह्माजी भगवान को रजगुणाश्रित हो रजगुण अवतार भाव भगवत शक्ति बल विभिन्न कल्पे अव्यर्थ संकल्प सहित जागतिक सृष्टि करते कहते दृश्य जगत भगवान विविध शक्ति मध्य एक शक्तिर प्रकाश मात्र अटे। स्रष्टा और सृष्टि उभय एक परम सत्य भगवान प्रकाश अटंती। यह श्रीमद भागवत प्रारंभ में जन्मादि यथ श्लोक कहपरी भाव में श्रीमद भागवत तृतीय स्कंदर सृष्टि विभाग शीर्षक दशम अध्याय भक्ति वेदांत भाष्य समाप्त होगा। सर्वप्रथमे इंद्र मुख्य श्रीपाद प्रतापुत्र प्रभु अपाद पद्म प्रणाम प्रणति निवेदन कर आम श्रीमद भागवत तृतीय स्कंद दशम अध्यायर ये अंतिम श्लोक कि आलोचना करवा। तेणु ये सृष्टि सम्बन्धी दशम अध्याय सृष्टि विभाग विषय वर्णना करागला तापर काल विषय कहार अध्याय तेणु ये सृष्टि किभली होती दुई प्रकार सृष्टि विषय वर्णना करागला। मैत्रमणि विद्रोह को कहते विग्रह जदि चाहूँगे जानापे भगवान जो उन्नत लीला सब रही भगवान कृष्णकर लीला सब जहाँ दशम स्कंद वर्णना कर सब शुणापी चाहूँगे प्रथम किंतु मैत्रमणि ये सृष्टि लीला आरंभ कर कथा भगवान कथा शुणापी हेले भगवान विषय जानापी हेले दशम स्कंद जो भगवान लीला वर्णना कर से सब बुझापी हेले अंत पक्षे आमको प्रथम स्कंद रु नवम स्कंद पर्यंत शुणा पड़ो पाठ करने को पड़ो ताल आम दशम स्कंद विषय शुणापी भगवान लीला शुणापी आम योग्य हो पार। तेणु प्रथम सृष्टि विषय कमी भौतिक जगत सृष्टि हो दशम दशटी अध्याय दशटी विषय जो वर्णना कर भागवत ताद्वे ये हूँ प्रथम स्वर्ग विसर्गश्च स्वर्ग विसर्ग स्वर्ग हूँ भगवान को सृष्टि जहाँ प्राकृत प्राधुनिक सृष्टि प्राकृत सृष्टि कह भगवान द्वारा सृष्टि होपर जो वैकृत सृष्टि ये ब्रह्मा द्वारा सृष्टि होणु ये भाव में दुई प्रकार सृष्टि सृष्टि को वैकृत सृष्टि को मतलब विसर्ग भी कह ब्रह्मा भगवान सृष्टि को विस्तार कर तेणु यही भाव में स्वर्ग विसर्ग वर्णना कर सारापर तापर स्थान विषय वर्णना कर स्थान भगवान जो विभिन्न सृष्टि करे कौ स्थान रही पंचम स्कंद आसपर पोषण पोषण भगवान केमी भक्त मान पुष्टि करती पुष्टि करती पोषण करती रक्षा करती षष्ठ स्कंद विषय वर्णना करपर उदय उदय कले मनोवासना केमी कार कौली भाव में बासना नहीं कि कर्म कर तेणु ये सब सप्तम स्कंद वर्णना करपर अष्टम स्कंद मनवंतर विषय वर्णना कर मनवंतर कहले ए विभिन्न वंश मनु मान वंश विषय वर्णना कर ब्रह्मा गोटे दिन में चौदह जन मनु आस चौदह जन मनु विषय भागवतम अष्टम स्कंद वर्णना कर मनवंतर विषय कथ परम प्रवक्ष्यामी आपर मु वर्णना करी मनवंतर विषय वर्णना कर वंश विषय वर्णना कर तेणु मनोतर विषय वर्णना कर सारापर ईशान कथा भगवान एवं भगवान भक्त मान विषय भागवत नवस्कंद वर्णना करपर आश्रय तत्व जी कि भगवान विषय दशम स्कंद वर्णना करकंद जो मुक्ति केमी भौतिक जगत जन मुक्ति पाई से विषय एकादशकंद वर्णना करतीम निरोध जो भौतिक जगत ध्वंस हो चार प्रकार ध्वंस रही से विषय द्वादश स्कंद वर्णना कर भाव भागवतम ये सब विषय वर्णना कर तेणु एठारे मुनि मैत्रमुनि कहते विद्रोह को जे अथ परम प्रवक्ष्यामी तापर मुझे बर्तमान वर्णना करी पर वर्णना करी वंशान मनमंतराणी च ବିଭିନ୍ନ ବଂଶ ଏବଂ ମନୁମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଏବେ କେବଳ ସ୍ୱୟଂଭୂମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ ସ୍ୱୟଂଭୂମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ। ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୂ ମନୁ, ଏହି ସୃଷ୍ଟି ଯେତେବେଳେ କରୁଛନ୍ତି ବିଭିନ୍ନ ସୃଷ୍ଟି ସମୟରେ ବ୍ରହ୍ମା ସୃଷ୍ଟି କରିବେ ସତରୂପା ଏବଂ ମନୁ ବା ସ୍ୱୟଂଭୂ ମନୁ, ଇଏ ହେଉଛି ପ୍ରଥମ ମନୁ। ତେଣୁ ତାଙ୍କର କେମିତି ବଂଶ ବିସ୍ତାର ବିଷୟରେ ବର୍ଣ୍ଣନା କରାଯିବ, ଆ ପରେ ସବୁ ବର୍ଣ୍ଣନା କରାଯିବ, ଏହି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏ ବିଷୟରେ ସୃଷ୍ଟି ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ ସ୍ୱୟଂଭୂମାନଙ୍କର ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯିବ। ଏବଂ ରଜ ପୃତ ସ୍ରଷ୍ଟା କଳ୍ପାଦିଷୁ ଆତ୍ମଭୂ ହରି, ଭଗବାନ ଆତ୍ମଭୂ ହରି, ହରି ଭଗବାନ ସେ ବ୍ରହ୍ମା ରୂପରେ ଆସୁଛନ୍ତି ବୋଲି କୁହାଯାଉଛି। ଯେତେବେଳେ ଜଣେ ଉପଯୁକ୍ତ ଜୀବ ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବ ତାହେଲେ ସେ ବ୍ରହ୍ମା ହିସାବରେ ଜାତ ହେବେ, ଭଗବାନ ଗର୍ଭୋଦକ ସେ ବିଷ୍ଣୁଙ୍କର ନାଭି କମଳରୁ ସେ ଜାତ ହେବେ, ସେଥିପାଇଁ ତାଙ୍କ ନାମ ହେଉଛି ସ୍ୱୟଂଭୂ ବା ଆତ୍ମଭୂ। ଯେଉଁ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ସ୍ୱଧର୍ମନିଷ୍ଠ ସତଜନ୍ମ କି ପୁମାନ ବିରଞ୍ଚିତା ମେଦି, ଯେଉଁମାନେ ଶହେ ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିବେ ତାହେଲେ ସେମାନେ ଏଇ ବ୍ରହ୍ମା ହେବା ପାଇଁ ଯୋଗ୍ୟ ହେବେ। କିନ୍ତୁ ଯେଉଁ କଳ୍ପରେ ଯେଉଁ ସୃଷ୍ଟିରେ ଏଭଳି ଉପଯୁକ୍ତ ଜୀବ ନଥାନ୍ତି ଭଗବାନ ନିଜେ ବ୍ରହ୍ମା ରୂପରେ ଆସନ୍ତି, ରଜପୃତ ସୃଷ୍ଟା ରଜଗୁଣକୁ ଆଶ୍ରୟ କରି ଆସନ୍ତି। ଏମାନେ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ, ଏମାନେ ହେଉଛନ୍ତି ରଜଗୁଣ ଅବତାର, ବିଭିନ୍ନ ଭଗବାନଙ୍କର ଅବତାର ଅଛନ୍ତି ଏ ଗୁଣ ଅବତାର ସବୁ। ସତ୍ୟଗୁଣର ଅବତାର ହେଉଛନ୍ତି ବିଷ୍ଣୁ, ରଜଗୁଣର ଅବତାର ହେଉଛନ୍ତି ବ୍ରହ୍ମା ଏବଂ ତମଗୁଣର ଅବତାର ହେଉଛନ୍ତି ଶିବଜୀ। ତେଣୁ ଯଦିଓ ବ୍ରହ୍ମା ଏବଂ ଶିବ ଏ ଗୁଣର ପ୍ରଭାବରେ ପ୍ରଭାବିତ ହୁଅନ୍ତି କିନ୍ତୁ ବିଷ୍ଣୁ ଗୁଣର ପ୍ରଭାବରେ ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ ବିଷ୍ଣୁ ହେଉଛନ୍ତି ସ୍ୱତନ୍ତ୍ର, ବିଷ୍ଣୁ ତତ୍ତ୍ୱ ହେଉଛନ୍ତି ସ୍ୱତନ୍ତ୍ର ତତ୍ତ୍ୱ। ସେଥିପାଇଁ ଯଦିଓ ବ୍ରହ୍ମା ବିଷ୍ଣୁ ଶିବ ଏ ତିନି ଜଣ ଗୁଣ ଅବତାର କିନ୍ତୁ ବିଷ୍ଣୁ ହେଉଛନ୍ତି ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ। ସେଥିପାଇଁ କୁହାଯାଇଛି ଯସ୍ତୁ ବ୍ରହ୍ମରୁଦ୍ରାଦି ଦେବତୀ ଯସ୍ତୁ ଭଗବାନ ବିଷ୍ଣୁଙ୍କୁ ଯେଉଁମାନେ ବ୍ରହ୍ମା ଏବଂ ଶିବଙ୍କ ସହିତ ତୁଳନା କରନ୍ତି ସେମାନେ ସପାଷଣ୍ଡି ଭାବେ ଧ୍ରୁବମ୍। ଯସ୍ତୁ ନାରାୟଣ ଦେବମ୍, ବିଷ୍ଣୁ ହେଉଛନ୍ତି ନାରାୟଣ, ତାଙ୍କୁ ଯେଉଁମାନେ ବ୍ରହ୍ମା ଏବଂ ଶିବଙ୍କ ସହିତ ତୁଳନା କରନ୍ତି ଏକ ଆସନରେ ବସାନ୍ତି ସେମାନେ ସପାଷଣ୍ଡି ଭାବେ ଧ୍ରୁବମ୍, ସେମାନେ ନିଶ୍ଚିନ୍ତ ଭାବେ ପାଷଣ୍ଡି, ଏଥିରେ କୌଣସି ସନ୍ଦେହ ନାହିଁ ଧ୍ରୁବମ୍। ତେଣୁ ଆମର ଓଡ଼ିଶାରେ ଏଇ ପାଷଣ୍ଡି ଧର୍ମଟି ଆସିଯାଇଛି ଯେଉଁଟାକୁ କୁହାଯାଉଛି ତ୍ରିନାଥ ମନ୍ଦିର ଅନେକ ସ୍ଥାନରେ ରହିଛି ଓଡ଼ିଶାରେ। ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣଙ୍କୁ ଗୋଟିଏ ଆସନରେ ରଖି ପୂଜା କରାଯାଉଛି, ଏଇଟା ତ୍ରିନାଥ ମେଳା ମଧ୍ୟ କରାଯାଉଛି ସେଇଭଳି ଭାବରେ କରାଯାଉଛି। ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ତିନି ଜଣଙ୍କୁ ଗୋଟିଏ ଆସନ ରଖି ପୂଜା କରିବାଟା ଏଇଟା ହେଉଛି ପାଷଣ୍ଡି ଧର୍ମ, ଏ ପ୍ରକୃତ ଧର୍ମ ନୁହଁ। ଏ ଓଡ଼ିଶାରେ ଆମର ବିଭିନ୍ନ ସ୍ଥାନରେ ଥାଇପାରେ, ବିଶେଷ ଭାବରେ ଓଡ଼ିଶାରେ ଆମେ ଦେଖିବା ବିଭିନ୍ନ ସ୍ଥାନରେ ତ୍ରିନାଥ ମନ୍ଦିର ସବୁ ରହିଛି ବ୍ରହ୍ମା ବିଷ୍ଣୁ ଶିବଜୀ, ଯଦିଓ ଏମାନେ ଭଗବାନଙ୍କର ଗୁଣ ଅବତାର କିନ୍ତୁ ବିଷ୍ଣୁଙ୍କ ସହିତ ଅନ୍ୟମାନେ କେହି ସମାନ ହୋଇପାରିବେ ନାହିଁ। ଆଉ ଅନ୍ୟ ଜୀବମାନଙ୍କ କଥା କ'ଣ କହିବା, ଯେଉଁମାନେ ମାୟାବାଦୀ ସେମାନେ ନମ ନାରାୟଣ ଯେଉଁମାନେ ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଆସୁଛନ୍ତି ସେମାନେ ଭାବୁଛନ୍ତି ଯେ ଦଣ୍ଡ ଧାରଣ କଲା ମାନେ ସନ୍ନ୍ୟାସ ନେଲା ମାନେ ସେମାନେ ନାରାୟଣ ହୋଇଗଲେ, ସେଥିପାଇଁ ସେମାନେ ଅନ୍ୟମାନଙ୍କୁ ନାରାୟଣ ବୋଲି ସମ୍ବୋଧନ, ନମ ନାରାୟଣାୟ, ତମେ ଦଣ୍ଡ ଧାରଣ କରିଛ ମାନେ ତମେ ନାରାୟଣ ହୋଇଗଲ, ମୁଁ ଦଣ୍ଡ ଧାରଣ କରିଛି ମାନେ ମୁଁ ନାରାୟଣ ହୋଇଗଲି। ଏଇଭଳି ଭାବରେ ବହୁତ ମାୟାବାଦୀ ବା ଯେଉଁମାନେ ପ୍ରକୃତରେ ପ୍ରକୃତ ତତ୍ତ୍ୱ ଜାଣନ୍ତି ନାହିଁ, ଜୀବ କେବେ ଭଗବାନଙ୍କ ସହିତ ସମାନ ହୋଇପାରିବ ନାହିଁ। କେତେ ଜଣ ଅଛନ୍ତି କହନ୍ତି ଦରିଦ୍ର ନାରାୟଣ, ପ୍ରଭୁପାଦ ମହାରାଜ ଏଇଟା ଉପରେ ବହୁତ ଭାରି କ୍ରୋଧ ପ୍ରକାଶ କରନ୍ତି, ଦରିଦ୍ର କେବେ ନାରାୟଣ ହୋଇପାରିବ ନାହିଁ, ନାରାୟଣ ମଧ୍ୟ କେବେ ଦରିଦ୍ର ହୋଇପାରିବ ନାହିଁ। ନାରାୟଣ ହେଉଛନ୍ତି ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମସେବ୍ୟମାନମ, ଗୋଟିଏ ଲକ୍ଷ୍ମୀଙ୍କର ଐଶ୍ୱର୍ଯ୍ୟରେ ଭୌତିକ ଜଗତ ଭରିଯାଉଛି, ଆଉ କୋଟି ଲକ୍ଷ ଲକ୍ଷ ଶତସହସ୍ର ଲକ୍ଷ ଲକ୍ଷ ଲକ୍ଷ୍ମୀ ଯାହାଙ୍କର ସେବା କରୁଛନ୍ତି ସେ କେମିତି ଦରିଦ୍ର ହେବେ। ଗୋଟିଏ ସମ୍ପ୍ରଦାୟ ଅଛନ୍ତି ସେମାନେ କହନ୍ତି ଦରିଦ୍ର ନାରାୟଣଙ୍କ ସେବା କରିବା, ଏ ଛୋଟ ଦରିଦ୍ର ବ୍ୟକ୍ତିମାନଙ୍କୁ ସେମାନେ କହନ୍ତି ଦରିଦ୍ର ନାରାୟଣ, ନାରାୟଣ ଆମର ହୃଦୟରେ ଅଛନ୍ତି ମାନେ ଆମେ ନାରାୟଣ ହୋଇଯାଉନି, ଯେମିତି ଏ ମନ୍ଦିର ଭିତରେ ଆମେ ଅଛୁ, ତା ମାନେ ଆମେ ମନ୍ଦିର ହେଇଗଲୁ ତା ନୁହଁ, ମନ୍ଦିରକୁ ଆମ ଭିତରେ ତଫାତ ରହିଛି। ସେଇଭଳି ଭାବରେ ଭଗବାନ ନାରାୟଣ ସମସ୍ତଙ୍କ ହୃଦୟରେ ଥିଲେ ମଧ୍ୟ ସେ ଜୀବ ନାରାୟଣ ହେଇଯିବ ନାହିଁ। ତେଣୁ ଭଗବାନ ବିଷ୍ଣୁ ଯେଉଁ ସତ୍ୟଗୁଣକୁ ଆଶ୍ରୟ କରି ଆସନ୍ତି, ସେ ସତ୍ୟଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। କିନ୍ତୁ ବ୍ରହ୍ମା ଏବଂ ଶିବ ଏ ଦୁଇ ଜଣ ଗୁଣର ଦ୍ୱାରା ପ୍ରଭାବିତ ହେଇଯାଆନ୍ତି। ତେଣୁ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣ ଯଦିଓ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, କିନ୍ତୁ ତଥାପି ଲୋକମାନେ ଜାଣିପାରନ୍ତି ନାହିଁ ତାଙ୍କ ଭିତରେ ପ୍ରକୃତରେ କିଏ ଶ୍ରେଷ୍ଠ। ଦେବତାମାନେ ମୁନି ଋଷିମାନେ ମଧ୍ୟ ଇଏ ହେଇଯାଆନ୍ତି, ସେମାନେ ମଧ୍ୟ ମୋହିତ ହେଇଯାଆନ୍ତି ଯେ ପ୍ରକୃତରେ ବ୍ରହ୍ମା ଶ୍ରେଷ୍ଠ ନା ଶିବଜୀ ଶ୍ରେଷ୍ଠ ନା ଭଗବାନ ବିଷ୍ଣୁ ଶ୍ରେଷ୍ଠ। କାହିଁକି ନା ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ ଯେ ଥରେ ସରସ୍ୱତୀ ନଦୀ କୂଳରେ ମୁନି ଋଷିମାନେ ବସି ବିଚାର କଲେ ଯେ ପ୍ରକୃତରେ ଶ୍ରେଷ୍ଠ କିଏ, ବ୍ରହ୍ମା ଶ୍ରେଷ୍ଠ ନା ବିଷ୍ଣୁ ଶ୍ରେଷ୍ଠ। ଏ ତିନି ଜଣ ନିଶ୍ଚୟ ଭାବରେ ଶ୍ରେଷ୍ଠ, ଯେତେ 33 କୋଟି ଦେବତା ଅଛନ୍ତି ତାଙ୍କ ଭିତରେ ଏ ତିନି ଜଣ ସବୁଠାରୁ ଶ୍ରେଷ୍ଠ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆଙ୍କ ଭିତରେ ପୁଣି କିଏ ଶ୍ରେଷ୍ଠ ସେ ବିଷୟରେ ଆଲୋଚନା କରାଗଲା। ତେଣୁ ବ୍ରହ୍ମାଙ୍କର ଯେ ପୁତ୍ର ସେ ହେଉଛନ୍ତି ଭୃଗୁ, ଭୃଗୁମୁନି, ତାଙ୍କୁ କରାଗଲା ସେ ଯେ ଜଜ୍ ହେବେ, ସେ ଯାଇକି ବୁଝିବେ ଯେ ତାଙ୍କ ଭିତରେ କିଏ ଶ୍ରେଷ୍ଠ, ସେ ପରୀକ୍ଷା କରିବ, ପରୀକ୍ଷା କରିକି ସେ କହିବେ ଆସିକି। ତେଣୁ ଭୃଗୁମୁନି ଆସିଲେ ପରୀକ୍ଷା କରିବା ପାଇଁ କିଏ ଶ୍ରେଷ୍ଠ। ତେଣୁ ପ୍ରଥମେ ବ୍ରହ୍ମଲୋକକୁ ଗଲେ ଯେଉଁଠି ବ୍ରହ୍ମା ରହିଛନ୍ତି, ବ୍ରହ୍ମା ତାଙ୍କର ପିତା, ସେଠି ଗଲେ ସେ ତେଣୁ ବ୍ରହ୍ମା ଯେତେବେଳେ ଦେଖିଲେ ମୋର ପୁତ୍ର ଆସୁଛନ୍ତି ଭୃଗୁ, ସେ ବହୁତ ଆନନ୍ଦିତ ହେଲେ। କିନ୍ତୁ ଭୃଗୁ ତ ଯାଇଛନ୍ତି ପରୀକ୍ଷା କରିବା ପାଇଁ, ତେଣୁ ପିତାଙ୍କୁ ନମସ୍କାର ନ କରିକି ରହିଗଲେ। ଯେତେବେଳେ ନମସ୍କାର କଲେନି ବ୍ରହ୍ମାଙ୍କର କ୍ରୋଧ ଆସିଲା, ରଜଗୁଣ ପ୍ରଭାବରେ କ୍ରୋଧ ଆସେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ଯେତେବେଳେ ଅର୍ଜୁନ ପଚାରିଲେ ଯେ ପ୍ରଭୁ ଲୋକମାନେ କାହିଁକି ଏ ନିଜକୁ ନିଜ ଅଧୀନରେ, ନିଜର କାମ କ୍ରୋଧ ଇତ୍ୟାଦି ବା ନିଜ ମନକୁ ନିଜ ଅଧୀନରେ ରଖିପାରୁନାହାନ୍ତି, ଅର୍ଥାତ୍ କେନଂ ପ୍ରଯୁକ୍ତ ଏବଂ ପାପଂ ଚଳତି ପୁରୁଷ ଅନିଚ୍ଛନ ବି ବାସ୍ନେୟ ବଳାଦୀପ ନିୟୋଜିତ। କାରଣ ଭଗବାନ ତା ପୂର୍ବରୁ ଏ ତୃତୀୟ ଅଧ୍ୟାୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି କର୍ମଯୋଗ ବିଷୟରେ, ସେତେବେଳେ କହୁଛନ୍ତି ଯେ ମନୁଷ୍ୟମାନେ ଯେଉଁ ରହିଛି ତାଙ୍କର ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖିପାରୁନାହାନ୍ତି, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ତେଣୁ ଅର୍ଜୁନ ଏହି ପ୍ରଶ୍ନଟି ପଚାରିଲେ ଯେ କାହିଁକି ଲୋକମାନେ ଏ ପାପ କାର୍ଯ୍ୟ କରୁଛନ୍ତି, ନିଜର କାମ କ୍ରୋଧ ଇତ୍ୟାଦିକୁ ନିଜ ଅଧୀନରେ କାହିଁକି ରଖିପାରୁନାହାନ୍ତି, ଅର୍ଥାତ୍ କେନ ପ୍ରଯୁକ୍ତ ପାପଂ ଚରନ୍ତି ପୁରୁଷ। ଯଦିଓ ସେମାନେ ଚାହୁଁନାହାନ୍ତି ପାପ କାର୍ଯ୍ୟ କରିବା ପାଇଁ, କିନ୍ତୁ ତାଙ୍କୁ ଯେମିତି କିଏ ଜବରଦସ୍ତି ସେ କାର୍ଯ୍ୟରେ ନିଯୁକ୍ତ କରୁଛନ୍ତି। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି, ହେ ଅର୍ଜୁନ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଏଇ ଯେଉଁ ଭୌତିକ ଜଗତରେ ଯେଉଁ 3 ଗୁଣ ରହିଛି, ତା ଦେହରେ ଯେଉଁ ରଜଗୁଣ ରହିଛି, ଏ ରଜଗୁଣରୁ କାମ କ୍ରୋଧ ଇତ୍ୟାଦି ଆସୁଛି। କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ମହାସନ ମହାପାପ୍ମା ବିଧି ଏନମ ଇହ ବୈରିଣମ। ଯେଉଁ ଆମର କାମନା ରହିଛି, ଆମେ କହିବା ହଁ ଆମେ ବହୁତ ଧନୀ ବ୍ୟକ୍ତି ଅଛୁ, ଆମେ ବହୁତ ଧନ ଅଛି, ଆମର ଯାହା କାମନା ଅଛି ଆମେ ପୂରଣ କରିଦେବା, ନା ନା, ମହାସନ ଯେତେ କାମନା ପୂରଣ କଲେ ମଧ୍ୟ ସେ କାମନା ବଢି ବଢିକା ଯାଉଥିବ। ଯେମିତି ଅଗ୍ନିରେ ଘୃତ ଆହୁତି ଦେଲେ ସେ ଅଗ୍ନି ଲିଭିଯିବ ନାହିଁ, ସେ ବଢି ବଢିକା ଯିବ, ସେଇଭଳି ଭାବରେ ଆମର କାମନାଟାକୁ ଯେତେ ପୂରଣ କଲେ ମଧ୍ୟ ମହାସନ ବୋଲି ଶବ୍ଦ ବ୍ୟବହାର କରାଯାଇଛି ଭଗବାନ କହୁଛନ୍ତି। ମହାସନ ଯେତେ ଦେଲେ ମଧ୍ୟ ସେ ସେତେ ଖାଇବ, ମହାସନ ମହାପାପ୍ମା ବିଭିନ୍ନ ପ୍ରକାର ପାପ, ଯେତେ ପ୍ରକାର ଅଧିକ ବିଭିନ୍ନ ପ୍ରକାର ପାପର ସ୍ତର ରହିଛି, ମହାପାପ କରିବା ମଧ୍ୟ ସେ ପଶ୍ଚାତପଦ ହେବନି, ମହାପାପ୍ମା। ତେଣୁ ବିଧି ଏନମ ଇଏ ବୈରିଣମ, ଏ କାମ କ୍ରୋଧ ଇତ୍ୟାଦି ତମେ ଜାଣ ଅର୍ଜୁନ, ଇଏ ହେଉଛି ତମର ଶତ୍ରୁ। ତେଣୁ ଏ ଯେଉଁ କ୍ରୋଧ ଆସୁଛି ରଜଗୁଣରୁ ଆସୁଛି, ତେଣୁ ବ୍ରହ୍ମା ଦେଖିଲେ ମୋର ପୁଅ ହେଇକିରି ମୋତେ ସମ୍ମାନ ପ୍ରଦର୍ଶନ କରୁନି, ମୁଁ ଆଉ କାହାକୁ କହିବି, କିନ୍ତୁ ବ୍ରହ୍ମାଙ୍କର କ୍ରୋଧ ଆସିଗଲା। ବ୍ରହ୍ମା ତ ରଜଗୁଣରେ ଆସୁଛନ୍ତି, ତେଣୁ ସହଜ ରଜଗୁଣ ପ୍ରଭାବ ରହିଛି, କ୍ରୋଧ ଆସିଗଲା, ଚକ୍ଷୁ ଲାଲ ପଡ଼ିଗଲା, କ୍ରୋଧର ଯେଉଁ ରହିଛି ଲକ୍ଷଣ ସବୁ ରହିଛି ପ୍ରକାଶ ପାଇଲା। ଭୃଗୁମାନେ ତ ବହୁତ ବିଜ୍ଞାନ ବିଦ୍ୱାନ ବ୍ୟକ୍ତି, ସେ ଜାଣିପାରିଲେ ଯେ ପିତାଙ୍କର କ୍ରୋଧ ଆସିଗଲା, ତେଣୁ କିନ୍ତୁ ଯଦିଓ ବ୍ରହ୍ମାଙ୍କର କ୍ରୋଧ ଆସିଲା ସେ କିଛି କହିଲେନି, ବ୍ୟକ୍ତ କଲେନି, କାହିଁକି ନିଜର ପୁଅ ତ ମୁଁ କାହାକୁ କହିବି, କହିକିରି ସେ ନିଜେ
ଚୁପ୍ ରହିଲେ, କ୍ରୋଧକୁ ନିଜ ସଂଯତ କରିଦେଲେ, ସଂଯମ କରିଦେଲେ। ଯେଉଁମାନେ ନିଜ କ୍ରୋଧକୁ ନିଜ ଅଧୀନରେ ରଖିପାରନ୍ତି ସେମାନେ ପ୍ରକୃତରେ ଧୀର ବ୍ୟକ୍ତି। ବାଚ ବେଗମ ମନସା କ୍ରୋଧ ବେଗମ ଜୀବା ବେଗମ ଉଦର ଉପସ୍ଥ ବେଗମ ଏତାନ୍ ବେଗାନ୍ ଯେଉଁ ବିଷୟ ଧୀର ସର୍ବମପି ପୃଥିବ୍ୟାଂଶ ଶିଷ୍ୟତେ। ସେମାନେ ହେଉଛନ୍ତି ପ୍ରକୃତରେ ଗୁରୁ, ଯେଉଁମାନେ ଏହି ଛଅଟି ବେଗକୁ ନିଜ ଅଧୀନରେ ରଖିଛନ୍ତି। ମାଚ ବେଗମ କହିବାର ବେଗ ରହିଛି, ସମସ୍ତେ କଥା କହୁଛନ୍ତି। ମନସା ମନର ବେଗ ମଧ୍ୟ ରହିଛି, କ୍ରୋଧର ବେଗ ରହିଛି, କ୍ରୋଧକୁ ସଂଯତ କରିପାରିବ ନାହିଁ। ମାଚ ବେଗମ ମନସା କ୍ରୋଧ ବେଗମ ଜୁହାର ବେଗ ରହିଛି, ଖାଇବା ଯେଉଁ ରସନା ଯେଉଁଥିପାଇଁ ବିଭିନ୍ନ ପ୍ରକାର ମାଛ ମାଂସ ଇତ୍ୟାଦି ଖାଉଛନ୍ତି, ଯଦିଓ ସେଇଟା ଆମର ଖାଦ୍ୟ ନୁହଁ, ବିଭିନ୍ନ ପ୍ରକାର ମାଦ୍ୟ ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ଯଦିଓ ସେଇଟା ପାପ ଜିନିଷ। କାହିଁକି ନା ଏଇ ଜୁହାର ବେଗରେ ଅଧୀର ହୋଇକି ସେମାନେ ସେସବୁ କାର୍ଯ୍ୟ କରୁଛନ୍ତି। ଏବଂ ଉଦର ଏବଂ ଉପସ୍ଥ ଏଇଭଳି ଭାବରେ ଛଅଟି ବେଗ ଆମର ରହିଛି। ତେଣୁ ଏ ବେଗକୁ ଯିଏ ନିଜ ଅଧୀନରେ କରିପାରନ୍ତି ସେ ହେଉଛନ୍ତି ଧୀର ବ୍ୟକ୍ତି। ତେଣୁ ବ୍ରହ୍ମା ଯଦିଓ ତାଙ୍କର କ୍ରୋଧ ଆସିଲା, କିନ୍ତୁ ସେ କ୍ରୋଧକୁ ନିଜ ଅଧୀନରେ ରଖିପାରିଲେ, ନିଜ ଅଧୀନରେ ରଖିଥିଲେ। କିନ୍ତୁ ଯେହେତୁ କ୍ରୋଧ ଆସିଗଲା, ଭୃଗୁମୁନି ଜାଣିଲେ ଯେ ପିତାଙ୍କର କ୍ରୋଧ ଆସିଲା, ସେ ରଜଗୁଣର ଦ୍ୱାରା ପ୍ରଭାବିତ ହେଉଛନ୍ତି, ଆଉ ସେ କ'ଣ ଶ୍ରେଷ୍ଠ ହୋଇପାରିବେ? ଯିଏ ଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି ସେ କ'ଣ ଶ୍ରେଷ୍ଠ ହୋଇପାରିବେ? ଯେହେତୁ ପିତା ହେଲେ ମଧ୍ୟ ସେ ପରୀକ୍ଷା କରୁଛନ୍ତି, ସେ ନିରପେକ୍ଷ ଭାବରେ ପରୀକ୍ଷା କରିବେ, ସେ କାହାକୁ ଇଏ କରିକିରି ପକ୍ଷପାତତା କରିକି ଶ୍ରେଷ୍ଠ ବୋଲି ଘୋଷଣା କରିବେନି, ନିରପେକ୍ଷ ଭାବରେ ଘୋଷଣା ଦେଖିବେ, ପରୀକ୍ଷା କରିବେ। ତେଣୁ ସେ କହିଲେ ମୋର ପିତା ହେଲେ ମଧ୍ୟ ଇଏ ପ୍ରକୃତରେ ଶ୍ରେଷ୍ଠ ହୋଇପାରିବେ ନାହିଁ, ଇଏ ରଜଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି, ଇଏ କେମିତି ଶ୍ରେଷ୍ଠ ହୋଇପାରିବେ? ତେଣୁ ବ୍ରହ୍ମାଙ୍କ ଉପରେ କର ଗଲେ ଶିବଜୀ, କାରଣ ବ୍ରହ୍ମାଙ୍କର ପଦ ଠାରୁ ଶ୍ରେଷ୍ଠ ପଦ ହେଉଛି ଶିବଜୀ। ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ମାନେ ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ ବିରଞ୍ଜିତା। ଶିବଜୀ କଥା କହୁଛନ୍ତି ପ୍ରଚିତାମାନଙ୍କୁ, ପ୍ରାଚୀନ ବରିଙ୍କର ପୁତ୍ର ଦଶ ଜଣ ଅଛନ୍ତି, ସେ ଯାଉଥିଲେ ନାରାୟଣ ସରୋବରକୁ ତପସ୍ୟା କରିବା ପାଇଁ, ପ୍ରଜା ସୃଷ୍ଟି କରିବା ପାଇଁ। ସେହି ସମୟରେ ଶିବଜୀ ସେ ନାରାୟଣ ସରୋବରକୁ ବାହାରିକିରି ସେ କହୁଛନ୍ତି ପ୍ରଚେତାଙ୍କୁ, ଏ ପ୍ରଚେତାମାନେ ଯେଉଁମାନେ ନିଜ ଧର୍ମକୁ ସ୍ୱଧର୍ମକୁ ଶହେ ଜନ୍ମ ଧରିକି ପାଳନ କରିବେ ସେମାନେ ବିରଞ୍ଚିତା ବା ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ। କିନ୍ତୁ ତତ ପରଙ୍ଗୀ ମା ତାଠାରୁ ଉନ୍ନତ ହେଉଛି ମୁଁ, ମୋର ବା କୈଳାସ ଲୋକ ଯେଉଁ ରହିଛି, ଶିବଜୀଙ୍କର ଲୋକ ଯେଉଁ ରହିଛି, ଦେବୀ ମହେଶ ହରିଧାମ ସୁତେଷୁ ତେଷୁ, ଏ ଦେବୀଧାମ, ଦେବୀଧାମର ଉପରେ ହେଉଛି ମହେଶ ଧାମ ବା ଶିବଜୀଙ୍କର ଧାମ। ତେଣୁ ଯେଉଁମାନେ ଆହୁରି ଉନ୍ନତ ସ୍ତରକୁ ଯିବେ ସେମାନେ ସେ ଶିବଲୋକକୁ ଯିବା ପାଇଁ କ'ଣ ଉପଯୁକ୍ତ ହୋଇପାରିବେ। ତେଣୁ ଶିବ ଯେ ବ୍ରହ୍ମାଙ୍କଠାରୁ ଉର୍ଦ୍ଧ୍ୱରେ ଏକଥା ଭୃଗୁମୁନି ଜାଣନ୍ତି। ତେଣୁ ବ୍ରହ୍ମାଙ୍କୁ ଯେଉଁ ପରୀକ୍ଷା କଲେ ସେ ମାଟ୍ରିକ ପରୀକ୍ଷା ହେଲା, ମାଟ୍ରିକ ପରୀକ୍ଷା। ତେଣୁ ତାପରେ ଶିବଜୀଙ୍କ ପାଖକୁ ଯେତେବେଳେ ଯାଉଛନ୍ତି, ଶିବଜୀ ଯେହେତୁ ଉନ୍ନତ ସ୍ତରର, ତେଣୁ ଟିକେ ହାଇସ୍କୁଲ ପରେ ଗ୍ରାଜୁଏସନ୍ ପରୀକ୍ଷା ହେବ, ସେତେବେଳେ ତାକୁ ଟିକେ ଉନ୍ନତ ଆଉ ଟିକେ ଅଧିକ ପରୀକ୍ଷା କରିବା ପାଇଁ ଚାହିଁଲେ। ଏଠି କେବଳ ଆଙ୍କୁ କାୟରେ ପରୀକ୍ଷା କରୁଥିଲେ, ଶାରୀରିକ ଭାବରେ ପରୀକ୍ଷା କରୁଥିଲେ, ନିଜେ ପ୍ରଣାମ କଲେନି, ଏ କାୟ କାୟ ପରୀକ୍ଷା। ତାପରେ ବାଚିକ ପରୀକ୍ଷା, ସରି ଏଇଟା ମାନସିକ ପରୀକ୍ଷା ହେଲା, ମନରେ ଏଇଟା ଭଗବାନଙ୍କୁ ବ୍ରହ୍ମାଙ୍କୁ ଯେହେତୁ ପ୍ରଣାମ କଲେନି ତେଣୁ ଇଏ ମାନସିକ ପରୀକ୍ଷା ହେଲା। ତେଣୁ ଶିବଜୀଙ୍କ ପାଖକୁ ଯେତେବେଳେ ଗଲେ ସେ ଟିକେ ଆଉ ଟିକେ ହାଇ ଉତ୍ତ ଆଉ ଅଧିକ ପରୀକ୍ଷା କରିବା ପାଇଁ ବାଚିକ ପରୀକ୍ଷା ଆରମ୍ଭ କଲେ। ଭାଇ ବାବସ୍ ବାଚିକ ପରୀକ୍ଷାରେ ସେ କ'ଣ କଲେ ନା, ଯେତେବେଳେ ଯାଉଛନ୍ତି ମହେଶ ଲୋକକୁ ଶିବଲୋକକୁ, ଶିବଜୀ ଦେଖୁଛନ୍ତି, ଶିବଜୀ ତାଙ୍କର ପତ୍ନୀଙ୍କ ସହିତ ଭଗବାନଙ୍କ ସହିତ ବସିଛନ୍ତି, ଦେଖୁଛନ୍ତି ତାଙ୍କର ଭାଇ ଆସୁଛନ୍ତି, ଭୃଗୁ ହେବେ ତାଙ୍କର ଭାଇ ହେବେ। ପ୍ରଥମେ ଏହି ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯିବ, ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ ପ୍ରଥମେ ଯେଉଁ ଭଗବାନ ବ୍ରହ୍ମା ସୃଷ୍ଟି କରିବେ, ପ୍ରଥମେ ସୃଷ୍ଟି କରିବେ ଚାରି କୁମାରଙ୍କୁ ସୃଷ୍ଟି କରିବେ, ସନକ ସନାତନ ସନନ୍ଦନ ସନତ କୁମାର, ଏ ଚାରି ଜଣଙ୍କୁ ପ୍ରଥମେ ସୃଷ୍ଟି କରିବେ। ତାପରେ ଯେତେବେଳେ ସେ ତାଙ୍କୁ କହିବେ ଯେ ଏ ପୁତ୍ରମାନେ ତମେ ବର୍ତ୍ତମାନ ପ୍ରଜା ସୃଷ୍ଟି କର, କିନ୍ତୁ ସେମାନେ ପ୍ରଜା ସୃଷ୍ଟି କରିବା ପାଇଁ ରାଜି ହେବେ ନାହିଁ, କାହିଁକି ନା ସେମାନେ ଚାହାନ୍ତି ଏ ଭୌତିକ ଜଗତ ସୃଷ୍ଟିରେ ଲିପ୍ତ ରହିଲେ ତାଙ୍କର ଆସକ୍ତି ଆସିଯିବ, ସେଥିପାଇଁ ସେ ସୃଷ୍ଟି କରିବା ପାଇଁ ମନା କରିଦେଲେ। ତେଣୁ ବ୍ରହ୍ମାଙ୍କର ପୁଣି କ୍ରୋଧ ଜାତ ହେଲା, ରଜଗୁଣର ପ୍ରଭାବ ରହିଛି ତାଙ୍କର କ୍ରୋଧ ଜାତ ହେଲା, ତେଣୁ ତାଙ୍କୁ ଚକ୍ଷୁ ଲୋହିତ ହୋଇଗଲା ମାନେ ଲାଲ ହୋଇଗଲା, ତେଣୁ ସେହି ଲାଲ ଚକ୍ଷୁରୁ ଶିବଜୀ ଜନ୍ମ ହୋଇଛନ୍ତି। ତେଣୁ ଶିବଜୀ ଜନ୍ମ ହେଲା ପରେ ବ୍ରହ୍ମା ତାଙ୍କୁ କହିଲେ ସୃଷ୍ଟି କରିବା ପାଇଁ, ଏସବୁ କଥା ରହିଛି। ତାପରେ ଶିବଜୀଙ୍କୁ ସୃଷ୍ଟି କଲା ପରେ ତାପରେ ବ୍ରହ୍ମା ଦ୍ୱାଦଶ ଋଷିମାନଙ୍କୁ ସୃଷ୍ଟି କରିଛନ୍ତି,
ଭୃଗୁ ବଶିଷ୍ଠ ଦକ୍ଷ ଏମାନେ ମରିଚି ଅତ୍ରି ଅଙ୍ଗିରସ ତୁଲସ୍ଥ ପୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦମ ଚୈବାତ ଏ ନାରଦ ଏ ଦଶ ଜଣ ପ୍ରସିଦ୍ଧ ଋଷିମାନଙ୍କୁ ସେ ସୃଷ୍ଟି କରିଛନ୍ତି, କାହାକୁ ମନରୁ ସୃଷ୍ଟି କରିଛନ୍ତି, କାହାକୁ ଶରୀରରୁ ସୃଷ୍ଟି କରିଛନ୍ତି, ଏଇଭଳି ଭାବରେ ସେ ବିନା ସ୍ତ୍ରୀ ସଂଯୋଗରେ ସବୁ ଏମାନଙ୍କୁ ସବୁ ସୃଷ୍ଟି କରିଛନ୍ତି। ତେଣୁ ଶିବଜୀଙ୍କ ପାଖକୁ ଯେତେବେଳେ ଭୃଗୁ ହେଉଛନ୍ତି ତାଙ୍କର ଭାଇ ହେବେ, ଶିବଜୀଙ୍କର ସେଇ ସମ୍ବନ୍ଧରେ ବ୍ରହ୍ମାଙ୍କର ସମସ୍ତେ ପୁତ୍ର, ତେଣୁ ଯେତେବେଳେ ଶିବଜୀ ଦେଖିଲେ ଯେ ଆମର ଭାଇ ଆସୁଛନ୍ତି ଭୃଗୁ ଆସୁଛନ୍ତି ବହୁତ ବିଦ୍ୱାନ ପଣ୍ଡିତ, ଭାଗବତ ବର୍ଣ୍ଣନା କରି ଭୃଗୁ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଶିବଜୀ ମଧ୍ୟ ଭଗବାନଙ୍କର ଅବତାର ଗୁଣ ଅବତାର, ଏବଂ ସେ ପୁଣି ଭାଇ ସମ୍ବନ୍ଧରେ ଭାଇ ହେବେ, ତେଣୁ ତାଙ୍କୁ ପାଛୁଡ଼ି ଆଣିବା ପାଇଁ ଚାଲିଗଲେ, ଟିକେ ଆଗେଇ ଗଲେ ପାଛୁଡ଼ି ଆଣିବା ପାଇଁ, ଯେ ମହେଶ ପର୍ବତ କୈଳାସ ପର୍ବତରେ ମହେଶ ଲୋକରେ ଶିବଜୀଙ୍କ ଲୋକରେ ଯାଉଛନ୍ତି, ଭୃଗୁ ପରୀକ୍ଷା ଆରମ୍ଭ କଲେ, ଭୃଗୁ ତାଙ୍କୁ ବହୁତ ପ୍ରକାର ତିରସ୍କାର କରି କଥା କହିଲେ, ଏ ତମେ ମୋତେ କ'ଣ ଶୁଣିବାକୁ ଆସୁଛ, ତମେ ବହୁତ ବହୁତ ନିଚ ଶରୀରରେ ଅଛ, ତମର କୌଣସି ଶୌଚତା ନାହିଁ, ତମ ଶରୀରରେ ସବୁ ପାଉଁଶ ବୋଳି ହେଇଛ, ସର୍ପକୁ ଲଗେଇଛ, ମୁଁ ଜଣେ ବ୍ରାହ୍ମଣ ଶ୍ରେଷ୍ଠ ବ୍ରାହ୍ମଣ, ତମେ ଏଭଳି ନିଚ ଶରୀରରେ ଅଛ, ମୋତେ କେମିତି ଛୁଇଁବା ପାଇଁ ଆସୁଛ, ଏଇଭଳି ଭାବରେ ବହୁତ ପ୍ରକାର ଅପମାନ ସୂଚକ କଥା କହିଲେ। ତେଣୁ ଶିବଜୀଙ୍କର ମଧ୍ୟ କ୍ରୋଧ ଆସିଗଲା, ଶିବଜୀ ତମ ଗୁଣରେ ଆସୁଛନ୍ତି, ତମ ଗୁଣର ପ୍ରଭାବ ମଧ୍ୟ ରହିଛି, କାମ କ୍ରୋଧ ସବୁ ମଧ୍ୟ ରହିଛି ସେଥିରେ, ତେଣୁ ଶିବଜୀ କ'ଣ କଲେ, କ୍ରୋଧ ପ୍ରକାଶ କଲେ, ଶିବଜୀଙ୍କର ହେଉଛି ପ୍ରଳୟ କରିବେ, ତାଣ୍ଡବ ଯେଉଁ ଧାରଣ କରିଛନ୍ତି, ଯେଉଁ ଡମ୍ବରୁ ଧାରଣ କରିଛନ୍ତି, ଦଣ୍ଡରୁ ଯଦି ବଜାନ୍ତି ତାଣ୍ଡବ ନୃତ୍ୟ କରନ୍ତି, ସେତେବେଳେ ଭୌତିକ ଜଗତ ସବୁ ଧ୍ୱଂସ ହୋଇଯାଏ, ତାଙ୍କ ତାଣ୍ଡବ ନୃତ୍ୟରେ କେବଳ ଧ୍ୱଂସ ହୋଇଯାଏ, ଏଭଳି ତାଙ୍କର କ୍ରୋଧ ରହିଛି। ତେଣୁ ଶିବଜୀ କ୍ରୋଧ ପ୍ରକାଶ, ତୃତୀୟ ନେତ୍ର ଖୋଲିଦେବେ, ତୃତୀୟ ନେତ୍ର ରହିଛି, ତୃତୀୟ ନେତ୍ର ଖୋଲିଲେ ସବୁ ଜଳିଯିବ, ଯେମିତି ଯାଇଥିଲେ କାମଦେବ ଯାଇଥିଲେ, କାମଦେବ ଯାଇଥିଲେ ଶିବଜୀଙ୍କର ଧ୍ୟାନ ଭଗ୍ନ ହେଉନି, ଯେତେବେଳେ ତାଙ୍କର ଶିବଜୀଙ୍କର ପ୍ରଥମ ପତ୍ନୀ ସତୀ ଯେତେବେଳେ ନିଜକୁ ଆହୁତି ଦେଇଦେଲେ ଦକ୍ଷ ଯଜ୍ଞରେ, ସେତେବେଳେ ଶିବଜୀ ଆଉ ବିବାହ ନ କରି ଧ୍ୟାନରେ ବସୁଥିଲେ, ତେଣୁ ସେହି ସତୀଦେବୀ ହିମାଳୟଙ୍କ ପୁତ୍ରୀ ହିସାବରେ ଆସି ପାର୍ବତୀ ଉପରେ ଆସିଲେ, ଏବଂ ସେ ଦେବତାମାନଙ୍କର ଭାଳିରେ ପଡ଼ିଗଲା ଯେ ଶିବଜୀ ଯଦି ବିବାହ ନ କରିବେ, ତାଙ୍କର ପୁତ୍ର ଯଦି କାର୍ତ୍ତିକ ନ ଆସିବେ, ତାହେଲେ ଦେବତାମାନଙ୍କର ଶ୍ରେଷ୍ଠ ସେନାପତି କେହି ଆସିପାରିବେ ନାହିଁ। ତେଣୁ ବିଭିନ୍ନ ପୃଥିବୀ ଲୋକକୁ ଆସି ସବୁ ବିଭିନ୍ନ ଯେଉଁ ଖଟୁଆଙ୍ଗ ଇତ୍ୟାଦି ଏମାନଙ୍କୁ ସବୁ ନେଇକରି ସେ ଯୁଦ୍ଧ କରୁଥିଲେ, ସେନାପତି ତାଙ୍କୁ ଇଏ କରୁଥିଲେ, ଆପଏଣ୍ଟମେଣ୍ଟ କରୁଥିଲେ, କାରଣ ଏଇ କାର୍ତ୍ତିକ ଯିଏ ହେବେ ସେ ହେଉଛନ୍ତି ସେନାନୀ ନାମ ଅହମ୍ ସ୍କନ୍ଦ, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଦଶ ଅଧ୍ୟାୟରେ, ସେ ହେଉଛନ୍ତି ଜଣେ ଭଗବାନଙ୍କ ବିଭୂତି, ସେନାପତିମାନଙ୍କୁ ଯେତେ ଶ୍ରେଷ୍ଠ ହେଉଛନ୍ତି ସ୍କନ୍ଦ ଯେ କାର୍ତ୍ତିକେୟ, କିନ୍ତୁ ଶିବଜୀ ତ ସେ ତ ବିବାହ କରୁନାହାନ୍ତି, ତାଙ୍କର ପୁତ୍ର କେମିତି ହେବ, ସେଥିପାଇଁ ଦେବତାମାନଙ୍କର ଭାଳିଣୀ ପଡ଼ିଗଲା। ପାର୍ବତୀ ଦେବୀଙ୍କୁ କହିଲେ ଯେ ଭଗବାନ ଦେବତାମାନେ କହିଲେ ଆପଣ ଯାଇକରି ଶିବଜୀଙ୍କର ଲିଙ୍ଗକୁ ପୂଜା କରନ୍ତୁ, ଲିଙ୍ଗକୁ ପ୍ରାର୍ଥନା, ଏବଂ ଶିବଲିଙ୍ଗକୁ ପ୍ରାର୍ଥନା କଲେ ମଧ୍ୟ ପୂଜା କଲେ ମଧ୍ୟ ଶିବଜୀଙ୍କର କୌଣସି ଆସୁନି, କ'ଣ ତାଙ୍କର ମଧ୍ୟ କୌଣସି ବିଚଳନତା ସୃଷ୍ଟି ହେଉନି, ବିଚଳନ ହେଉନି ତାଙ୍କର, ତେଣୁ ଏଇଠି କୁହାଯାଇଛି ଇଏ ହେଉଛନ୍ତି ଧୀର, ଆମର କୁମାର ସମ୍ଭବରେ ଶ୍ରୀ ରାଧା ମଧୁମନ ଯୋଗୀ କୁମାର ସମ୍ଭବରେ କାଳିଦାସ ବର୍ଣ୍ଣନା କରିଛନ୍ତି, ଇଏ ହେଉଛନ୍ତି ଧୀର ବ୍ୟକ୍ତି, ଶିବଜୀଙ୍କୁ ଧୀର ବ୍ୟକ୍ତି କୁମାର ସମ୍ଭବରେ ବର୍ଣ୍ଣନା କରାଯାଇଛି, ଯେ ଶିବଜୀଙ୍କର ଲିଙ୍ଗକୁ ପୂଜା କଲେ ମଧ୍ୟ ଶିବଜୀଙ୍କର କୌଣସି କାମ ପ୍ରତିକ୍ରିୟା ଜାତ ହେଉନି, ଏଭଳି ଧୀର ବ୍ୟକ୍ତି ଥିଲେ ଶିବଜୀ। ତେଣୁ ଦେବତାମାନଙ୍କର ପୁଣି ଭାଳିଣୀ ପଡ଼ିଗଲା ଯେ ଶିବଜୀଙ୍କର ତ ଧ୍ୟାନ ଭଗ୍ନ ହେଉନି, କେମିତି ବିବାହ କରିବେ, ତାପରେ ତାଙ୍କର ପୁତ୍ର କେମିତି ଆସିବ, ସେ ଆମକୁ ସେନାପତି ହେବେ, ଅସୁରମାନଙ୍କୁ ଆମେ ରକ୍ଷା କରିବେ, ତେଣୁକରି ସେ କାମଦେବଙ୍କୁ ପ୍ରେରଣା କଲେ, କାମଦେବ ଯାଇକରି ଯେତେ ସର ମାରିଲେ ମଧ୍ୟ ତାଙ୍କର କୌଣସି କାମ ବିକାର ଜାତ ହେଉନି ଶିବଜୀଙ୍କର। ତେଣୁ ଅନ୍ତିମରେ ଶିବଜୀ ଯେତେବେଳେ ତାଙ୍କର ତୃତୀୟ ଶକ୍ତି ତୃତୀୟ ନେତ୍ରକୁ ଖୋଲିଦେଇଛନ୍ତି, ତ୍ରିନେତ୍ର ତାଙ୍କୁ କୁହାଯାଏ, ତିନୋଟି ନେତ୍ର ତାଙ୍କର ରହିଛି, ତୃତୀୟ ନେତ୍ରକୁ ଯେତେବେଳେ ଖୋଲିଦେଇଛନ୍ତି ସେତେବେଳେ କାମଦେବ ଜଳିକି ଧ୍ୱଂସ ହୋଇଯାଇଛନ୍ତି। ତେଣୁ ଏଇଭଳି ଭାବରେ ଶିବଜୀଙ୍କର ଶକ୍ତି ରହିଛି, ତାଙ୍କର କ୍ରୋଧ ରହିଛି, ତୃତୀୟ ନେତ୍ର ଖୋଲିଦେଲେ ସମସ୍ତେ ଜଳିଯିବେ, ତେଣୁ ଅବଶ୍ୟ ଶିବଜୀ ତୃତୀୟ ନେତ୍ର ଖୋଲିନାହାନ୍ତି, କିନ୍ତୁ ସେ ତାଙ୍କର ତ୍ରିଶୂଳ ଯେଉଁ ରହିଛି ତ୍ରିଶୂଳ ଧରି ଧାଇଁଲେ ଭୃଗୁକୁ ହତ୍ୟା କରିବା ପାଇଁ, ତେଣୁ ଭବାନୀ ତାଙ୍କୁ ବହୁତ ସାନ୍ତ୍ୱନା ଦେଇକରି ତାକୁ ଇଏ କଲେ, ତାକୁ ତାଙ୍କ କ୍ରୋଧକୁ ଶାନ୍ତ କରାଇଲେ। ତେଣୁ ଭୃଗୁମୁନି ଚାହିଁଲେ ଭାବିଲେ ଆଜି ମୋର ଜୀବନ ରକ୍ଷା ହୋଇଗଲା, ନହେଲେ ଆଜି ମୋର ଯେଉଁ ପରୀକ୍ଷା କରିଥିଲି ଆଜି ମୋର ଜୀବନଟି ଚାଲି ଯାଇଥାନ୍ତା, ଆଉ ମୁଁ କ'ଣ ପରୀକ୍ଷା କରିଥାନ୍ତି, ସେଠି ସବୁ ଦେବତାମାନେ ଅପେକ୍ଷା କରିଛନ୍ତି ଯେ ମୁଁ ଯାଇକି କହିବି ଯେ କିଆଙ୍କ ଭିତରେ ଶ୍ରେଷ୍ଠ, ମୁଁ ଆଉ କ'ଣ ଯାହା ହଉ ଭଗବାନଙ୍କ ପାରୁ ଆଜି ବଞ୍ଚିଗଲି।
ଏଇଭଳି ଭାବରେ ଭାଇ ଜାଣିସାରିକି ତାପରେ ଚିନ୍ତା କରିକି ଯାଇ ପହଞ୍ଚନ୍ତି ବୈକୁଣ୍ଠ ଲୋକରେ ଯାଇ ପହଞ୍ଚନ୍ତି। ଅନ୍ତିମ ଏ ଭୌତିକ ଯାତ୍ରାର ଉର୍ଦ୍ଧ୍ୱରେ ଯେଉଁ ବୈକୁଣ୍ଠ ଲୋକ ରହିଛି ସେ ବୈକୁଣ୍ଠ ଲୋକରେ ଯାଇ ପହଞ୍ଚିଲେ। ଏତେ ଶକ୍ତି ତାଙ୍କର ରହିଛି, ପ୍ରଭୁଙ୍କର ସେ ସିଦ୍ଧି ରହିଛି। ତେଣୁ ବୈକୁଣ୍ଠ ଲୋକରେ ଯାଇ ଭଗବାନ କ'ଣ କରୁଛନ୍ତି, ଭଗବାନ ବିଷ୍ଣୁ ନାରାୟଣ ସେ ଯେଉଁ କ୍ଷୀରୋଦକ ଜରରେ ଯେଉଁ ରହିଛନ୍ତି, ଅନନ୍ତ ଶଯ୍ୟା ରହିଛି, ଅନନ୍ତ ଦେବଙ୍କର ଯେଉଁ ସର୍ପ ରହିଛନ୍ତି ସେହି ସର୍ପଙ୍କର ଶଯ୍ୟାରେ ଭଗବାନ ଶୟନ କରୁଛନ୍ତି। ତେଣୁ କ୍ଷୀରୋଦକ ସାହି ବିଷ୍ଣୁ ବୋଲି ତାକୁ କୁହାଯାଏ, ସେ ଶୟନ କରିଛନ୍ତି। କ୍ଷୀରୋଦକ ସାହି ବିଷ୍ଣୁ ଶୟନ କରିଛନ୍ତି, କିନ୍ତୁ ଶୟନ ଆମ ଭଳି ଶୟନ ନୁହଁ। ଆମେ ଯେଉଁ ଶୟନ କରୁଛେ ଆମେ ତମ ଗୁଣର ଅଧୀନ ହେଇକି ଶୟନ କରୁଛେ, କିନ୍ତୁ ଭଗବାନଙ୍କର ଯେଉଁ ଶୟନ ସେ ହେଉଛି ଯୋଗ ନିଦ୍ରା। ଏ ତିନି ଗୁଣର ଉର୍ଦ୍ଧ୍ୱରେ ତୁରୀୟ ସ୍ତର ବୋଲି କୁହାଯାଉଛି। ଯହ କାରଣ ନବ ଜଳେଇ ଭଜତିଷ୍ମ ଯୋଗ ନିଦ୍ରା ଅନନ୍ତ ଜଗଦଣ୍ଡ, ଯୋଗ ନିଦ୍ରାରେ ସେ ଶୟନ କରନ୍ତି। ତେଣୁ ଭଗବାନ ଶୟନ କରିଛନ୍ତି, ଲକ୍ଷ୍ମୀଦେବୀ ତାଙ୍କର ପାଦ ସମ୍ଭାବନ କରୁଛନ୍ତି। ଲକ୍ଷ୍ମୀଦେବୀ ସବୁବେଳେ ପାଦ ଲକ୍ଷ୍ମୀ, ତେଣୁ ଆମର ଯେଉଁ ନଅଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏ ନଅଟି ଅଙ୍ଗରେ ଜଣେ ଜଣେ ଆଚାର୍ଯ୍ୟ ରହିଛନ୍ତି। ତେଣୁ ଶ୍ରବଣରେ ଅଛନ୍ତି ଆଚାର୍ଯ୍ୟ, ହେଉଛନ୍ତି ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜ ଶ୍ରବଣ କରି ଭଗବାନ ପ୍ରାପ୍ତ ହୋଇଥିଲେ। ଅଭବତ ବୟାସ କି କୀର୍ତ୍ତନେ, କୀର୍ତ୍ତନରେ ବୟାସ କିମ୍ବା ସୁଖଦେବ ଗୋସ୍ୱାମୀ କୀର୍ତ୍ତନ କରି ସେ ଭଗବାନ ପ୍ରାପ୍ତ ହୋଇଥିଲେ। ତେଣୁ ସେହିଭଳି ଭାବରେ ଲକ୍ଷ୍ମୀଦେବୀ ପୂଜନେ, ଭଗବାନଙ୍କର ପାଦ ପଦ୍ମକୁ ପାଦ ସେବନ, ପାଦ ସେବନରେ ଲକ୍ଷ୍ମୀଦେବୀ ହେଉଛନ୍ତି ଶ୍ରେଷ୍ଠ ଆଚାର୍ଯ୍ୟ। ତେଣୁ ଲକ୍ଷ୍ମୀଦେବୀ ତାଙ୍କର ପାଦ ସମ୍ମାନ କରୁଛନ୍ତି ଏବଂ ଭୃଗୁମୁନି ଆସିଲେ, ଧାଇଁ ଧାଇଁକିରି ଆସିଲେ ପରୀକ୍ଷା କରିବା ପାଇଁ। ଏଇଟା କାୟିକ ପରୀକ୍ଷା ଆରମ୍ଭ କରିଦେଲେ, କାୟିକ ପରୀକ୍ଷା ମାନେ ଶ୍ରେଷ୍ଠ ମାନେ ପୋଷ୍ଟ ଗ୍ରାଜୁଏସନ୍, ଗ୍ରାଜୁଏସନ୍ କଲା ପୋଷ୍ଟ ଗ୍ରାଜୁଏସନ୍ ପିଜି ପରୀକ୍ଷା ଗୋଟେ ହବ। ତେଣୁ ଭଗବାନ ଶୟନ କରିଛନ୍ତି, ଭଗବାନ ସେ ସବୁ ଜାଣନ୍ତି, ଇଳା କରୁଛନ୍ତି। ତେଣୁ ଭୃଗୁମୁନି ଆସିଲେ ବହୁତ ଜୋରରେ ପଦାଘାତ କଲେ, ତାଙ୍କ ବକ୍ଷ ଦେଶରେ ପଦାଘାତ କଲେ। ଭଗବାନ ନାରାୟଣ ଶୟନ କରିଛନ୍ତି, ପତ୍ନୀଙ୍କ ପାଖରେ ଅଛନ୍ତି, ଶୟନ କରିଛନ୍ତି, ହଠାତ୍ ଆସି ଗୋଟେ ଜୋରରେ ପଦାଘାତ କରିଛନ୍ତି ବକ୍ଷରେ, ଅଳ୍ପ କରି ଧୀରେ ମାରିଥିଲେ ସେତିକି ନା, ଜୋରରେ ବହୁତ ଜୋରରେ ପଦାଘାତ କରିଛନ୍ତି ବକ୍ଷରେ। ତେଣୁ ନାରାୟଣଙ୍କର ନିଦ୍ରା ଭଙ୍ଗ ହେଇଗଲା। ଅବଶ୍ୟ ଭଗବାନ ଜାଣନ୍ତି ସବୁ ଲୀଳା କରୁଛନ୍ତି, ତେଣୁ ସେ ସାଙ୍ଗେ ସାଙ୍ଗେ ଉଠିଗଲେ, ତାଙ୍କର କ୍ରୋଧ କିଛି ନାହିଁ, କ୍ରୋଧ ଆସିଲାନି। ଭୃଗୁମାନଙ୍କୁ ଦେଖି ଯାଇକି ପ୍ରାର୍ଥନା କରୁଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି, ହେ ମୁନିବର ମୁଁ ଆପଣ ଜାଣିପାରିଲିନି, ଆପଣ ମୋତେ ଖବର ଦେଲେନି କାହିଁକି, ଆପଣ ଆସିଗଲେ ମୋତେ ଖବର ଦେଲେନି, ମୁଁ ଶୟନ କରିଯାଇଥିଲି, ଟିକେ ମୋର ଭୁଲ ହେଇଯାଇଛି, ମୋର ଯେଉଁ ବକ୍ଷଦଶ ହେଉଛି କଠିନ, ଆପଣଙ୍କ ପାଦ ବହୁତ କୋମଳ, ବ୍ରାହ୍ମଣର ପାଦ ଭଗବାନ ହେଉଛନ୍ତି ବ୍ରାହ୍ମଣ ଦେବାୟ, ନମ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ଇତାୟ ବୋଲି କୁହାଯାଏ। ଭଗବାନ ବ୍ରାହ୍ମଣଙ୍କର ବହୁତ ଭଗବାନ ଭଲ ପାଆନ୍ତି, ବ୍ରାହ୍ମଣମାନଙ୍କୁ ତାଙ୍କର ହିତ ପାଇଁ ସେଭଳି ଚେଷ୍ଟା କରନ୍ତି। ତେଣୁ ବ୍ରାହ୍ମଣ ତାଙ୍କୁ ପଦାଘାତ କଲେ ମଧ୍ୟ ସେ ସେଇଟାକୁ ଗ୍ରହଣ କରୁନାହାନ୍ତି, ସେ କହୁଛନ୍ତି ମୋର ଭୁଲ ହେଇଯାଇଛି, ନିଜେ କ୍ଷମା ପ୍ରାର୍ଥନା କରୁଛନ୍ତି, ଉଠିଯାଇଛନ୍ତି। ଲକ୍ଷ୍ମୀଦେବୀ ମଧ୍ୟ ଉଠିଯାଇଛନ୍ତି, ତାଙ୍କୁ ପ୍ରାର୍ଥନା କରୁଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଭୃଗୁମୁନିକୁ ଦେଖି ସେ କାନ୍ଦି ପକାଉଛନ୍ତି, ଇଏ ହେଉଛନ୍ତି ଭଗବାନ, ପ୍ରକୃତରେ ଇଏ ହେଉଛନ୍ତି ଭଗବତା, ଆଙ୍କଠୁ ଆଉ କିଏ ଅଧିକ ଭଗବାନ ହେଇପାରିବେ। ତେଣୁ ଭଗବାନ କ'ଣ କଲେ ନା, ଭୃଗୁମୁନିକୁ ଆସନରେ ବସେଇ ତାଙ୍କୁ ସବୁ ସେବା କରୁଛନ୍ତି, ଏବଂ ଭଗବାନ ଭୃଗୁଙ୍କୁ ଏତେ ଭଲ ପାଇଲେ, ତାଙ୍କର ଯେଉଁ ପଦାଘାତ କଲେ ମଧ୍ୟ ସେ ଭଗବାନ ଶିବତ୍ସ ଚିହ୍ନ ବୋଲି କୁହାଯାଏ, ଭଗବାନ ତାଙ୍କର ପକ୍ଷରେ ଏପର୍ଯ୍ୟନ୍ତ ମଧ୍ୟ ଧାରଣ କରି ରଖିଛନ୍ତି, ଶିବତ୍ସ ଚିହ୍ନ ରହିଛି ତାଙ୍କର ପକ୍ଷ ଦେଶରେ। ତେଣୁ ଯାହା ହଉ, ଭୃଗୁମୁନି ପ୍ରକୃତରେ ଭଗବାନଙ୍କର ଭଗବତା ଆଜି ଦର୍ଶନ କଲେ ଭଗବାନ କୃପାରୁ। ଭଗବାନ ଅବଶ୍ୟ ଆମର ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ଭଗବାନ ସେ ଶକ୍ତି ସେ ଯେଉଁ ବୁଦ୍ଧି ତାଙ୍କୁ ଦେଲେ ଭୃଗୁମୁନିକୁ, ଯାହାଫଳରେ କି ସେଇଭଳି ଭାବରେ ପରୀକ୍ଷା କଲେ। ପରୀକ୍ଷା କ୍ୱେଶ୍ଚିନ୍ ସେଟ୍ ନାହିଁ ଯେ କ୍ୱେଶ୍ଚିନ୍ ଆଣିକି ପଚାରିଦେ କିଏ ଶ୍ରେଷ୍ଠ, ସେମିତି ନାହିଁ, ସେ ଭଗବାନ ତାକୁ ସେଇଭଳି ଭାବରେ ବୁଦ୍ଧି ଦେଲେ, ଯାହାଫଳରେ କି ସେ ଏଇଭଳି ଭାବରେ ପରୀକ୍ଷା କଲେ। ଭଗବାନଙ୍କର ଭଗବତା ତ୍ରିଲୋକରେ ପ୍ରଚାର ହେଲା, ତେଣୁ ସେ ଆସିଲେ ଭୃଗୁମୁନି ଆସିକିରି ଦେବଲୋକରେ ଯେଉଁଠି ସରସ୍ୱତୀ ନଦୀ ତୀରରେ ସବୁ ଦେବତାମାନେ ବସିଥିଲେ, ସେ ଯାଇକି ସେଠି କହିଲେ, ଏଇଭଳି ସେ ବୃତ୍ତାନ୍ତ ବର୍ଣ୍ଣନା କଲେ। ତେଣୁ ଏଇଥିରୁ ଜଣାପଡ଼ିଲା ଯେ ଭଗବାନ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ, ତେଣୁ ବିଷ୍ଣୁଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ, ଆମର ଏଇ ହେଉଛି ଦ୍ୱିତୀୟ ନମ୍ବର ଅପରାଧ, ଆମର ନାମ ଅପରାଧରେ ଭଗବାନ ବିଷ୍ଣୁଙ୍କ ନାମ ସହିତ ବ୍ରହ୍ମା ଶିବ ଆଦି ଦେବତାମାନଙ୍କ ନାମକୁ ଭଗବାନ ବିଷ୍ଣୁଙ୍କ ନାମ ସହିତ ସମାନ ବୋଲି ବିଚାର କରିବା, ଏ ହେଉଛି ଗୋଟେ ଅପରାଧ। ସେଥିପାଇଁ ଏଇଟା କୁହାଯାଇଛି ବିଷ୍ଣୁ ପୁରାଣରେ, ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମତ୍ୱ ନୈବ ବିଖ୍ୟାତେ ସ ପାଷଣ୍ଡି ଭବିଷ୍ୟତ, ସେ ହେଉଛନ୍ତି ପାଷଣ୍ଡି, ନିଶ୍ଚିନ୍ତ ଭାବରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ବ୍ରହ୍ମା ବିଷ୍ଣୁ ସେ ହେଉଛନ୍ତି ଯଦିଓ ସତ୍ୟଗୁଣରେ ଆସୁଛନ୍ତି କିନ୍ତୁ ସତ୍ୟଗୁଣର ପ୍ରାଧାନ୍ୟ ସତ୍ୟଗୁଣରେ ମଧ୍ୟ ତାଙ୍କ ଉପରେ ପ୍ରଭାବ ନଥାଏ। ଭାଗବତର ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ଏକଥା ମଧ୍ୟ କୁହାଯାଇଛି। କିଏ କହିଛନ୍ତି? ଯଶୋଦା ଗୋସ୍ୱାମୀ କହୁଛନ୍ତି ଯେ ଏତଦ୍ ଈଶନ ନିଶେଷ୍ୟ ଭଗବାନଙ୍କ ହେଉଛି ଭଗବତ୍ତା ପ୍ରକୃତି ସ୍ତୋପିତ ଗୁଣେଇ। ଯଦିଓ ଏ ଭୌତିକ ଜଗତର ଗୁଣ ଭିତରେ ଅଛନ୍ତି କିନ୍ତୁ ନ ଯୁଜ୍ୟତେ ସଦାତ୍ମସ୍ଥୈର ଯଥା ଭକ୍ତି ତଦାଶ୍ରୟ ଯଥା ବୁଦ୍ଧି ତଦାଶ୍ରୟ। ଭଗବାନ ଯଦିଓ ତ୍ରିଗୁଣ ଭିତରେ ରହିଛନ୍ତି କିନ୍ତୁ ସେ ତ୍ରିଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଖାଲି ଯେ ଭଗବାନ ପ୍ରଭାବିତ ହୁଅନ୍ତି ତାହା ନୁହଁ, ଯଥା ବୁଦ୍ଧି ତଦାଶ୍ରୟ ଯେଉଁମାନେ ତାଙ୍କର ଆଶ୍ରୟ ନେଇଛନ୍ତି, ଯେଉଁମାନେ ତାଙ୍କର ଭକ୍ତ, ସେମାନେ ମଧ୍ୟ ଏ ତ୍ରିଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଆମେ ଦେଖିବା ବ୍ରହ୍ମା ରଜଗୁଣ ରଜକୃତ ବୋଲି କହି ରଜଗୁଣର ପ୍ରଭାବ ରହିଛି ତାଙ୍କ ଉପରେ। ତେଣୁ ଯେତେବେଳେ ସେ ସୃଷ୍ଟି କରୁଛନ୍ତି ସେତେବେଳେ ତାଙ୍କର ଗୋଟେ କନ୍ୟା ସୃଷ୍ଟି କଲେ ସରସ୍ୱତୀ ଦେବୀ, ଆ ପରେ ବର୍ଣ୍ଣନା କରାଯିବ। ସରସ୍ୱତୀ ଦେବୀ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଏତେ ମୁଗ୍ଧ ହେଇଗଲେ ବ୍ରହ୍ମାଙ୍କର ମଧ୍ୟ କାମ ବିକାର ଆସିଗଲା। ତେଣୁ ସେ ତାଙ୍କ ପଛରେ ଧାବମାନ ହେଲେ, ସରସ୍ୱତୀ ତାଙ୍କ କନ୍ୟା ପଛରେ ଧାବମାନ ହେଲେ। ତାଙ୍କର କନ୍ୟା ସରସ୍ୱତୀ ଦେବୀ ଗୋଟେ ମୃଗୀ ରୂପ ଧାରଣ କଲେ ଏବଂ ବ୍ରହ୍ମା ମଧ୍ୟ ଗୋଟେ ମୃଗ ରୂପ ଧାରଣ କରି ତାଙ୍କ ଧାବମାନ ହେଇଥିଲେ, ତାଙ୍କ ପଛରେ ଧାବମାନ ହେଇଥିଲେ। ଏତେ କାମ ବିକାର ଆସିଯାଇଥିଲା। ତେଣୁ ତାଙ୍କର ପୁତ୍ରମାନେ ମରିଚି ଆଦି ପୁତ୍ରମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ହେ ପିତା, ହେ ବିଧାତା, ଆପଣ ଏଭଳି କାର୍ଯ୍ୟ କରୁଛନ୍ତି, ଏଭଳି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କର ମର୍ଯ୍ୟାଦା ଉଲ୍ଲଂଘନ ହେଉଛି, କୌଣସି ବ୍ରହ୍ମା ଏଭଳି ଭାବରେ କାର୍ଯ୍ୟ କରିନାହାନ୍ତି, ଆପଣ ଏଭଳି କେମିତି କରୁଛନ୍ତି, ଏଇଭଳି ଭାବରେ ପ୍ରାର୍ଥନା କରିବାରୁ ବ୍ରହ୍ମା ନିଜକୁ ଲଜ୍ଜିତ ମନେ କରି ତାଙ୍କର ସେ ଶରୀରକୁ ତ୍ୟାଗ କଲେ, ଆଉ ଗୋଟେ ଶରୀର ଧାରଣ କଲେ। ଏଇଭଳି ଭାବରେ ବର୍ଣ୍ଣନା କରାଯିବ। ତେଣୁ ରଜକୃତ ରଜଗୁଣର ପ୍ରଭାବ ରହିଛି ବ୍ରହ୍ମାଙ୍କ ଉପରେ। ତେଣୁ ଭଗବାନ କିନ୍ତୁ ତାଙ୍କର କୌଣସି ପ୍ରଭାବ ନାହିଁ, ଏଇ ସତ୍ୟ ରଜତମ ସତ୍ୟଗୁଣର ତ ପ୍ରଭାବ ନାହିଁ, ରଜଗୁଣ ତମ ଗୁଣର କ'ଣ ଆସି ପ୍ରଭାବ, କାରଣ ସତ୍ୟଗୁଣ ହେଉଛି ଶ୍ରେଷ୍ଠ। ତେଣୁ ଆମେ ଦେଖିବା ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କ ମଧ୍ୟ ଏ ରଜଗୁଣର ପ୍ରଭାବ ନଥାଏ। ଯେମିତି ହରିଦାସ ବ୍ରହ୍ମା, ସେଇ ହରିଦାସ ଯେତେବେଳେ ଉପରେ ଆସିଲେ ସେତେବେଳେ ହରିଦାସ ଯେଉଁ ରହିଥିଲେ ଗୁମ୍ଫାରେ ରହିଥିଲେ, ହରିଦାସଙ୍କର ଖ୍ୟାତି ଚାରିଆଡ଼େ ବ୍ୟାପି ଯାଇଥିଲା। ତେଣୁ ସେ ଦେଶର ଯିଏ ଥିଲେ ତାଙ୍କର ମୁଖ୍ୟ ଥିଲେ ରାମଚନ୍ଦ୍ର ଖାନ ନା କିଏ ଥିଲେ, ତେଣୁ ସେ ତାଙ୍କର ହରିଦାସଙ୍କର ଯେଉଁ ରହିଛି ଯେତେ ପ୍ରଶଂସା ଦେଖି ସେ ତାଙ୍କର ଈର୍ଷା ଆସିଯାଉଥିଲା। ତେଣୁ ସେ କେମିତି ତାଙ୍କର କେମିତି ହେବ, କେମିତି ତାଙ୍କର କୁତ୍ସା ରଟନା ହେବ, ସେଥିପାଇଁ ସେ ବ୍ୟବସ୍ଥା କଲେ। ଜଣେ ବେଶ୍ୟାକୁ ପଠାଇଥିଲେ ତାଙ୍କ ପାଖକୁ, ହରିଦାସ ପାଖକୁ। ବେଶ୍ୟା କହିଲେ ମୁଁ ତାଙ୍କୁ ଭଙ୍ଗ କରିଦେବି, ତାଙ୍କର ଯେଉଁ ରହିଛି ଖ୍ୟାତି ରହିଛି ମୁଁ ଭଙ୍ଗ କରିଦେବି, କହିକି ଯାଇଥିଲେ। ତେଣୁ ସେ ଗୁମ୍ଫାରେ ଭଗବାନ ହରିଦାସ ଠାକୁର, ଯିଏକି ବ୍ରହ୍ମାଙ୍କର ଅବତାର, ସେ ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କ ନାମ ନେଉଛନ୍ତି ଶୁଦ୍ଧ ନାମ। ଆମେ ଯେଉଁ ନାମ ନେଉଛେ ବିଭିନ୍ନ ପ୍ରକାର ଅପରାଧ ରହିଛି, କିନ୍ତୁ ଅପରାଧ ମୁକ୍ତ ଶୁଦ୍ଧ ନାମ ନେଉଛନ୍ତି ହରିଦାସ ଠାକୁର। ତେଣୁ ସେ ଶୁଦ୍ଧ ନାମରେ ଯେତେବେଳେ ସେ ବେଶ୍ୟା ଜଣ ଯାଇ ପହଞ୍ଚିଲେ, ସେଇ ଗୁମ୍ଫା ପାଖରେ ବସିଲେ, ସେ ଚେଷ୍ଟା କଲେ ହରିଦାସ ଠାକୁରଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ, ନିଜର ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ଦେଖାଇଲେ, କିନ୍ତୁ ହରିଦାସ ଠାକୁର ତାଙ୍କ ପ୍ରତି କାହିଁକି ଆକର୍ଷିତ ହେବେ, କାରଣ ସେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ଶୁଦ୍ଧ ଭକ୍ତ, ତାଙ୍କର ଉପରେ ଗୁଣର ପ୍ରଭାବ ପଡ଼ିବ ନାହିଁ। ତେଣୁ ସେ ବିଚଳିତ ହେଲେ ନାହିଁ, ଯେହେତୁ ବେଶ୍ୟା ଜଣଙ୍କୁ କହିଲେ, ତାଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ ମୁଁ ଆସିଥିଲି ଆପଣଙ୍କ ସହିତ ଟିକେ ସଙ୍ଗ କରିବା ପାଇଁ, ଆପଣ କୃପା କରି ମୋତେ ସଙ୍ଗ ପ୍ରଦାନ କରନ୍ତୁ। ତେଣୁ ହରିଦାସ ଠାକୁର କହିଲେ, ଠିକ୍ ଅଛି, ମୁଁ ତୁମର ମନସ୍କାମନା ପୂରଣ କରିବି, କିନ୍ତୁ ତୁମକୁ ଟିକେ ଅପେକ୍ଷା କରିବାକୁ ପଡ଼ିବ। କାହିଁକି ନା ମୁଁ ହରିଦାସ ଠାକୁର ସବୁଦିନେ 3 ଲକ୍ଷ ନାମ ନେଉଥିଲେ, ତେଣୁ ସେ କହିଲେ ମୁଁ ଗୋଟେ ବ୍ରତ ଧାରଣ କରିଛି, ଗୋଟେ ମାସ ଭିତରେ ମୁଁ 1 କୋଟି ନାମ ନେବି। 3 ଲକ୍ଷ ହେଲେ ମାସକରେ 1 କୋଟି ହେଇଯାଉଛି, ତେଣୁ 1 କୋଟି ନାମ ମୁଁ ବ୍ରତ ନେଇଛି, ମୋର ଆଜିର ସରିଗଲେ, ଏ ଯେଉଁ 3 ଲକ୍ଷ ନାମ ନେବି ସରିଗଲେ ମୁଁ ତୁମକୁ ସଙ୍ଗ ଦେବି, ପ୍ରଦାନ କରିବି, ତୁମ ଅପେକ୍ଷା କର। ତେଣୁ ସେ ବେଶ୍ୟା ଜଣଙ୍କୁ ଅପେକ୍ଷା କଲେ। ତେଣୁ ହରିଦାସ ଠାକୁର ଭଗବାନଙ୍କ ନାମ ନେଇକି ଚାଲିଲେ, ରାତି ପାଇଗଲା। ତାପରେ ସେ ବେଶ୍ୟା ଜଣଙ୍କୁ କହିଲେ, ସେ ବେଶ୍ୟା ଜଣଙ୍କୁ କହିଲେ ଯେ ଆଜି ମୋର ପୂର୍ଣ୍ଣ ହେଇପାରିଲାନି, ବ୍ରତ ପୂର୍ଣ୍ଣ ହେଇପାରିଲାନି, ତୁମେ ଆସନ୍ତାକାଲିକି ଆସ। ତେଣୁ ସେ ବେଶ୍ୟା ଜଣଙ୍କୁ ପୁଣି ତା ପରଦିନ ଆସିଲେ, ତା ପରଦିନ ମଧ୍ୟ ସେଇଭଳି ହେଲା, ପୁଣି ତା ପରଦିନ କହିଲେ ଆସିବା ପାଇଁ, ତା ପରଦିନ ମଧ୍ୟ ସେଇଭଳି ବାହାର ହେଲା। ତେଣୁ 3 ଦିନ ଯେତେବେଳେ ବ୍ୟତୀତ ହେଇଗଲା, ସେତେବେଳେ ସେ ବେଶ୍ୟାଙ୍କର ମନ ବଦଳିଗଲା, କାରଣ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ସଙ୍ଗ ଲାଭ କଲେ, ଶୁଦ୍ଧ ଭଗବାନଙ୍କର ଶବ୍ଦ ବ୍ରହ୍ମ ତାଙ୍କର କର୍ଣ୍ଣରେ ସ୍ପର୍ଶ କଲା, ତେଣୁ ତାଙ୍କର ଯେଉଁ ମଳିନତା ଥିଲା, ତାଙ୍କର ଯେଉଁ ରଜଗୁଣର ବିଭିନ୍ନ ପ୍ରକାର ଗୁଣର ପ୍ରାଧାନ୍ୟ ଥିଲା, ସେସବୁ ନଷ୍ଟ ହୋଇଗଲା, ସେ ଶୁଦ୍ଧ ଭକ୍ତାରେ ମଧ୍ୟ ପରିଣତ ହୋଇଗଲେ। ତେଣୁ ତୃତୀୟ ଦିନ ରାତିର ସକାଳ ଯେତେବେଳେ ଚତୁର୍ଥ ଦିନ ସକାଳ ହେଲା, ସେତେବେଳେ ସେ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, କହିଲେ ପ୍ରଭୁ ମୋତେ ଏଇଭଳି ଭାବରେ ଜମିଦାର ପଠାଇଥିଲେ ଆପଣଙ୍କୁ ଆପଣଙ୍କୁ ପତନ କରିବା ପାଇଁ। ଆଉ ହରିଦାସ ଠାକୁର କହିଲେ ମୁଁ ଜାଣିଛି, ଭଗବାନଙ୍କୁ ଯେଉଁମାନେ ଜାଣିଛନ୍ତି ସେମାନେ ସବୁ ଜାଣନ୍ତି, କ'ଣ ସର୍ବମେଦଂ ବିଜ୍ଞାତଂ ଭବନ୍ତି, ଯାହାଙ୍କୁ ଜାଣିଲେ ସବୁକିଛି ଜାଣିପାରନ୍ତି, ଭଗବାନଙ୍କୁ ଜାଣିଲେ ସେ ସବୁକିଛି ଜାଣିପାରିବେ। ତେଣୁ ହରିଦାସ ଠାକୁର କହିଲେ ମୁଁ ଜାଣିଛି, ମୁଁ ସେ ପ୍ରଥମ ଦିନ ଚାଲିଯାଇଥାନ୍ତି, କିନ୍ତୁ ମୁଁ କାହିଁକି ଅପେକ୍ଷା କଲି ନା ତୁମକୁ ପରିବର୍ତ୍ତନ କରିବା ପାଇଁ। ତେଣୁ ସେ ବେଶ୍ୟା ଜଣଙ୍କ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ହରିଦାସ ଠାକୁର ତାଙ୍କୁ ସେ ମାଳା ପ୍ରଦାନ କଲେ, ସିଏ ମଧ୍ୟ 3 ଲକ୍ଷ ଲେଖା ନାମ ପ୍ରଦାନ ନାମ ଗ୍ରହଣ କଲେ, ବୈଷ୍ଣବୀରେ ପରିଣତ ହେଲେ, ସମସ୍ତେ ଆସିଲେ ଦେଖିବା ପାଇଁ ତାଙ୍କୁ, ବୈଷ୍ଣବୀ ଦେଖିବା ପାଇଁ, ଏବଂ ହରିଦାସ ଠାକୁର ସେ ସ୍ଥାନ ଛାଡ଼ି ଚାଲିଗଲେ। ତେଣୁ ଏହିଭଳି ଭାବରେ ବ୍ରହ୍ମା ଏବଂ ଶିବ ଯେଉଁ ଗୁଣର ଅବତାର ଅଛନ୍ତି, ତାଙ୍କ ଉପରେ ଗୁଣର ପ୍ରଭାବ ପଡ଼ିଛି, କିନ୍ତୁ ଭଗବାନ ବିଷ୍ଣୁଙ୍କର ଉପରେ କୌଣସି ପ୍ରଭାବ ନଥାଏ। ଏବଂ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଶୁଦ୍ଧ ଭକ୍ତ, ସେମାନଙ୍କ ମଧ୍ୟ ଏହି ଗୁଣର ପ୍ରଭାବ ନଥାଏ। ତେଣୁ ଏଠି କୁହାଯାଉଛି, ଅଥ ପରମ ପ୍ରବକ୍ଷାମି ବଂଶାନ ମନ୍ମନ୍ତ୍ରାଣୀଚ, ଏଇ ସ୍ୱାମୀଙ୍କ ବିଷୟରେ ତାଙ୍କର ଯେଉଁ ରହିଛି 2 ପୁତ୍ର ଏବଂ 3 କନ୍ୟା, ଏସବୁ ବିଷୟରେ ବର୍ଣ୍ଣନା କରାଯିବ, ଏବଂ ତାଙ୍କର ବଂଶ ବିଷୟରେ ମଧ୍ୟ ବର୍ଣ୍ଣନା କରାଯିବ। ତାଙ୍କର 3 କନ୍ୟା ହେଉଛନ୍ତି ଆକୁତି, ଦେବହୂତି ଏବଂ ପ୍ରସୂତି, ଏବଂ 2 ପୁତ୍ର ସେ ହେଉଛନ୍ତି ପ୍ରିୟବ୍ରତ ଏବଂ ଉତ୍ତାନପାଦ। ଏହି ବିଷୟରେ ଏହି 5 ଜଣଙ୍କ ବିଷୟରେ ଭାଗବତ 5ମ ସ୍କନ୍ଧ ପର୍ଯ୍ୟନ୍ତ ମଧ୍ୟ ଚାଲିବ, କଥା ଚାଲିବ। ତାଙ୍କର ବଂଶରେ ମଧ୍ୟ ଆସିବ, 6ଷ୍ଠ ସ୍କନ୍ଧରେ ମଧ୍ୟ ସେହିସବୁ ବିଷୟ ଆସିବ। ଏହିସବୁ ପ୍ରାୟ ସବୁ ତାଙ୍କରି ସ୍ୱାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଏ, ତାଙ୍କର ବଂଶ ପରମ୍ପରା ବିଷୟରେ ବର୍ଣ୍ଣନା କରାଯାଉଛି। 8ମ ସ୍କନ୍ଧରେ ମଧ୍ୟ ଆସିବ, 8ମ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ, 9ମ ସ୍କନ୍ଧରେ ମଧ୍ୟ ଆସିବ, ଏହିଭଳି ଭାବରେ ପର ବର୍ଣ୍ଣନା କରାଯିବ, ଯେଉଁ କୁହାଯାଇଛି ସେ ବର୍ଣ୍ଣନା କରାଯିବ। ଏବଂ ରଜପୃତ ସ୍ରଷ୍ଟା କଳ୍ପାଦିଶୁ ଆତ୍ମଭୂହରି, ଭଗବାନ କେତେବେଳେ ଯେତେବେଳେ ଯଦି ଉପଯୁକ୍ତ ଜୀବ ନଥାନ୍ତି, ତାହେଲେ ଭଗବାନ ହରି ନିଜେ ଆତ୍ମଭୂ ଆସନ୍ତି, ବ୍ରହ୍ମା ରୂପରେ ସୃଷ୍ଟି କାର୍ଯ୍ୟ କରନ୍ତି ସେ। ଏବଂ ସୃଜତି ଅମୋଘ ସଂକଳ୍ପ, ସେ ଯେଉଁଭଳି ଭାବରେ ଚିନ୍ତା କରନ୍ତି ଏ ଭୌତିକ ଜଗତ ସୃଷ୍ଟି ହେବ, ଭଗବାନ ଚାହାନ୍ତି ଏ ଭୌତିକ ଜଗତ ସୃଷ୍ଟି କରିବା ପାଇଁ, ତେଣୁ ଭଗବାନଙ୍କର ସଂକଳ୍ପକୁ ଅମୋଘ ସଂକଳ୍ପ ବୋଲି କୁହାଯାଉଛି। ଭଗବାନ ଯାହା ଚାହିଁବେ ତାହା ହେଇ ହେବ, ଆମେ ଯାହା ଚାହିଁବା ତାହା ହେଇପାରିବ ନାହିଁ। ଭଗବାନ ଯଦି ଅନୁମତି ପ୍ରଦାନ ନ କରିବେ ତାହେଲେ ଆମେ ସେଇଟା ପୂରଣ ହେଇପାରିବ ନାହିଁ, କିନ୍ତୁ ଭଗବାନଙ୍କର ଯେଉଁ ଯାହା ଚାହିଁବେ, ଅମୋଘ ସଂକଳ୍ପ, ଭଗବାନ ଯାହା ଚାହିଁବେ ତାହା ହେବ। ସେଇଥିପାଇଁ କୁହାଯାଉଛି ଯେ ଭଗବାନଙ୍କର ଯେ ରହିଛି, ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନେକ ପ୍ରକାର ଶକ୍ତି ରହିଛି, ପ୍ରାସ ଶକ୍ତି ବିବିଧ ଶୁଏତେ, ଭଗବାନଙ୍କର ନ ତସ୍ୟ କାର୍ଯ୍ୟଂ କାରଣଂ ଚ ବିଦ୍ୟତେ, ନ ତତ ସମସ୍ୟା ଅଧିକସ୍ୟ ଦୃଶ୍ୟତେ, ପରାସ ଶକ୍ତି ବିବିଧେବ ଶୁଏତେ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟା। ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ତାଙ୍କର କୌଣସି କାର୍ଯ୍ୟ କାରଣ ନଥାଏ, ନ ତସ୍ୟ କାର୍ଯ୍ୟଂ କାରଣଂ ଚ ବିଦ୍ୟତେ। ଆମେ ଏଇ ଭୌତିକ ଜଗତ ଯେଉଁ ଦେଖୁଛେ, ଆଦିରେ ସବୁ ଜିନିଷ କାର୍ଯ୍ୟ କାରଣ ରହିଛି। ଯେଉଁ ମନେକର ଗୋଟେ ଆମର ଏଇଠି ଲନ୍ କରାଗଲା, ଲନ୍ କରିବା ପାଇଁ ହେଲେ ସବୁ ମଞ୍ଜି ଲଗାଗଲା, ମଞ୍ଜି ଲଗା ପରେ ବର୍ତ୍ତମାନ ସବୁ ହେଉଛି, ଲନ୍ ସୃଷ୍ଟି ହେଉଛି, ସେ ଘାସ ସୃଷ୍ଟି ହେଉଛି। ତେଣୁ ଘାସ ମନକୁ ମନ ହେଇଯାଉନି, ତା ପାଇଁ ଗୋଟେ କାରଣ, ସେ ମଞ୍ଜିକୁ ପକେଇବାରୁ ଏ ଘାସ ହେଲା। ତେଣୁ ଏଇ ସବୁ ଜିନିଷ ସେଇଭଳି ଭାବରେ ଭୌତିକ ଜଗତରେ ଯାହା ଆମେ ଦେଖିବା ସବୁ ଏଇ କାର୍ଯ୍ୟ କାରଣରେ ରହିଛି, ସବୁ ଜିନିଷ କାର୍ଯ୍ୟ କାରଣରେ ରହିଛି, କିନ୍ତୁ ଭଗବାନଙ୍କ ସେସବୁ ନାହିଁ। ଆମେ ଯଦି କହିବା ଆମର, ଆମେ ଯେଉଁ ଜନ୍ମ ହେଲେ ଆମର କାରଣ ହେଉଛନ୍ତି ଆମର ପିତାମାତା, ଆମ ପିତାମାତାଙ୍କର କାରଣ ହେଉଛନ୍ତି ତାଙ୍କର ପିତାମାତା, ଏଇଭଳି ଭାବରେ ଅନ୍ତିମରେ ଆମେ ଆସିବା ଭଗବାନ କୃଷ୍ଣଙ୍କ ପାଖକୁ ଆସିବା, କୃଷ୍ଣ ହସ୍ତୁ ଭଗବାନ ସ୍ୱୟଂ। କିନ୍ତୁ ଯଦି ପଚାରିବା ତାଙ୍କର ପିତାମାତା କିଏ, ନା ତାଙ୍କର କିଏ ପିତାମାତା ନାହାନ୍ତି, ତାଙ୍କର ସେ ହେଉଛନ୍ତି ସର୍ବକାରଣ କାରଣ, ସେ ସବୁ କାରଣର କାରଣ, ତାଙ୍କର କେହି କିଛି କାରଣ ନାହିଁ। ତେଣୁ ନ ତସ୍ୟ କାର୍ଯ୍ୟ କାରଣ ନ ତତ ସମସ୍ୟା ଭୌତିକସ୍ୟ ଦିଶ୍ୟତେ, ତାଙ୍କର ମଧ୍ୟ ତାଙ୍କ ସହିତ କିଛି ସମାନ ହେଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା, ନ ତତ ସମସ୍ୟା ଭୌତିକ ପରାସ ଶକ୍ତି ବିବିଧେଇବ ଶୁଏତେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନେକ ପ୍ରକାର ଶକ୍ତି ରହିଛି, କିନ୍ତୁ ତାକୁ ମୁଖ୍ୟତଃ 3 ଭାଗରେ ବିଭକ୍ତ କରାଯାଉଛି। ଇଏ ହେଉଛି ସ୍ୱାଭାବିକ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟା, ଭଗବାନଙ୍କର ଜ୍ଞାନ, ଭଗବାନଙ୍କ ବଳ, ଭଗବାନ କ୍ରିୟା ହେଉଛି ସ୍ୱାଭାବିକ। ଭଗବାନ ଚାହିଁଲେ ସୃଷ୍ଟି କରିବା ପାଇଁ ସୃଷ୍ଟି ହେଇଗଲା। ଯଦି କହୁଛି
संकल्प अमोघ संकल्प भगवान संकल्प कले सृष्टि होगापाई सृष्टि होती तेणु सृजती भगवान चाहते सृष्टि करने तेणु तर संकल्प अनुसार संकल्प केवल व्यर्थ हुए ना जहाँ संकल्प करें ता हिं हम तेणु संकल्प कर सृष्टि करने बर्तमान सृष्टि होती सृजती अमोघ संकल्प आत्मवाद मानम आत्मा निजे निज शक्ति द्वारा ये भौतिक जगत को सृष्टि कर जमती ऊर्ण नाभी बा जो बुढ़ियाणी बुढ़ियाणी जालाम देखा बुढ़ियाणी सृष्टि करज जुहारु निजर जो रही तार रही से सब जाल सृष्टि कर जाल सृष्टि कर जगित रे गोटे पक्षी पक आसिले बसिले कीट पतंग आसिले तादेह बसिले से बंद होकर रहा तेणु से बुढ़ियाणी खाइब ये भाव में से निज शक्ति ये जाल सृष्टि कर पुणी अंतिम से जाल को निज भितर नहीं जाए ये हूँ बुढ़ियाणी भगवान सृष्टि बुढ़ियाणी ये भाव तार शक्ति रही तेणु से भगवान शक्ति रही भगवान निज शक्ति द्वारा ये सब भौतिक जगत सृष्टि कर भौतिक जगत रोचे अंतिम पुणी ध्वंस हो जा पुणी ध्वंस होकर भगवान जठर से भगवान गर्भ में पुणी से सब रोच भौतिक जगत सब रोच ये भाव सृष्टि स्थिति प्रलय चली तेणु विभिन्न कल्पर खाली जे यही ब्रह्मा आसिले सृष्टि ता नुह यही भाव में अनेक ब्रह्मा आसक ब्रह्मा सृष्टि चली भाव में गोटे विश्व ब्रह्मांड रही नुह अनंतकोटी विश्व ब्रह्मांड रही थे ब्रह्मा जाते भगवान दर्शन करने द्वारका तेणु ब्रह्मा किसी गर्व हो जाता भगवान सृष्टिकर्ता किसी गर्व हो जाए भगवान जापारे तेणु ब्रह्मा जो खबर पठेले द्वारपाड़ हाथ में जे मु ब्रह्मा आसी मत अनुमति दि जाए दर्शन करी भगवान तेणु भगवान द्वारकर से पचार से द्वारपाड़ को कहले जो पचार तुम कौ ब्रह्मा आस तेणु ब्रह्मा जो शुणिले एक कथा से आश्चर्य हो गले ब्रह्मा कौ ब्रह्मा कौन द्वितीय ब्रह्मा अच्छा कि चतुर्मुख ब्रह्मा तो जड़े भौतिक जगत श्रेष्ठ एक नंबर आवितीय ना ब्रह्मा किंतु भगवान कहीं कथा पचारे संशय आसला जहाँ जो भगवान पचार तेणु से खबर देले कह जे चतुसन पिता सनक सनातन सनातन सनत कुमार ये चतुसन रही पिता से ब्रह्मा चतुर्मुख ब्रह्मा आणु एक शुणा पर भगवान अलाउ कले हाँ आसबेन तेणु ब्रह्मा जो भगवान को प्रणाम कर मनरे संशय रही कहीं भगवान कहले किंतु भगवान को प्रश्न पचार दरकार नहीं भगवान सब प्रश्न जानती अंतर्जामी से सब कुछ जानती भगवान समस्त कथा तेणु ब्रह्मा प्रश्न पचार पूर्व भगवान अन्य लोकर जो ब्रह्मांड ब्रह्मांड जो ब्रह्मा रही सब स्मरण कले तेणु सी ब्रह्मा सब आस चैतन्य चरितामृत वर्णना कर किए दशमुख ब्रह्मा किए स्वयंमुख ब्रह्मा किए एक हजार मुख ब्रह्मा किए दस हजार मुख ब्रह्मा ये भाव आस एवं समस्ते भगवान प्रणाम कर चली जाऊँ किंतु ये ब्रह्मा ताकू देखुं से देखुना ब्रह्मा को देखुना चैतन्य चरितमृत वर्णना करमी गोटे हाथी पाखे गोटे मशा रही जो भाई भाव में ब्रह्मा से भाया निजी को अनुभव करनेक ब्रह्मांड रही अनेक सब रही भौतिक जगत सब सृष्टि स्थिति प्रलय चल सब चलुच तेणु ये भाव में सृष्टि आरंभ में ये भाव सृष्टि ब्रह्मा सृष्टि कर भगवान प्रथम सृष्टि कले स्वर्ग बोली कह ब्रह्मा विस्तार कले कारण ब्रह्मा भगवान ठू ज्ञान प्राप्त हेले द्वितीय स्कंद नवम अध्याय जो चारोटी श्लोक रही बतीस रु पैंतीस यही चारोटी श्लोक यही चारोटी ज्ञान प्राप्त होकर ब्रह्मा को कहुए प्रभुपाद महाराज कहते हिज द फास्ट इंजीनियर अफ दिस यूनिवर्स से भौतिक जगत सृष्टि कले एकमात्र इंजीनियर आ द्वितीय व्यक्ति ना से सब किसी सृष्टि कर सृष्टि को विस्तार कर तेणु ये भाव में सृष्टि स्थिति प्रति कल्पे ये भाव चल तेणु आम कथ विश्राम देवा जय श्री भागवतम की जय श्री प्रभुपाद महाराज की जय श्री गुरुदेव की आनंदकोटि वैष्णव की दाई गो प्रमानंदी जय श्री प्रभुपाद महाराज हाँ आज्ञा कौन कहले
प्रति
पार्वती को अभिशाप देते कौन देते हाँ
कौन से
थे
वो
सीधा
हाँ